चिरा परम ब्रह्म अनुभवम प्रत्यक्ष भाव प्रकाशित तस्मात् तेनु सर्वगतम सर्वव्यापक ब्रह्म नित्यं शाश्वत भावे यज्ञे यज्ञरे प्रतिष्ठितम्। शुक्र अनुवाद श्रीमद भक्तिवेदांत स्वामी प्रभुपाद महाराज इंग्राजी एवं श्री श्रीमद गौरवानंद स्वामी महाराज ये कौन कौन करिबक हेबो अर्थात कर्तव्य कर्म वेदरे वर्णना करा जाइछि एवं वेद प्रत्यक्ष भाव में परम पुरुष भगवान ठारु प्रकाशित होइ अछि। फलतः सर्वव्यापक ब्रह्म शाश्वत भाव यज्ञ कर्म रे ही प्रतिष्ठित होइ अछि। भागवतरे कहन्ति जे यज्ञार्थ कर्म अर्थात कृष्ण प्रीत्यर्थ कर्म एही कथा ए श्लोक रे परिष्कार भाव रे कहलाइछि। यदि आंभ मान यज्ञ पुरुष भगवान विष्णु प्रत्यर्थ कर्म करने आंभ मान से ब्रह्म अर्थात वेदशास्त्र निर्देश ग्रहण करने को पड़े तेणु वेद गुड़ हूँ कर्म करने निमित्त निर्देश देवार एक आईन ग्रंथ सदृश जहाँ वेद निर्देश करा न जाए विकर्म अटे अर्थात ता अशास्त्र विहित घोर पापकर्म अटे तेणु व्यक्ति पापकर्म प्रतिक्रिय रक्षा पाइबा निमित्त सर्वदा वेद निर्देश ग्रहण करने उचित। जबकि साधारण लोक तार दैनंदिन जीवन में कर्म कला बेले राज्यर नियम मानवा पड़ी ठीक से हीपरी परमेश्वर परम साम्राज्य नियम आम मानक मानवा पड़ो एवं तदनुसाई कर्म करने को पड़ो। परम पुरुष भगवान निश्वास प्रत्यक्ष भाव में वैदिक निर्देश गुड़िक बहिगत रही कहुई अश महत्व भूत निश्वसितम एत जद ऋग्वेदो जदुर्वेद सामवेदो अथर्वांग गीरसः अर्थात रूप साम जजु एवं अथर्ववेद ये चारि वेद परम पुरुष भगवान निश्वास बाहर भगवान होते सर्वशक्तिशाली तेणु से निश्वास साहय कथा कही पारती ब्रह्म संहिता एक कथा कह ब्रह्म संहिता एक कथा कह भगवान एपरी शक्तिशाली से जेकोसी इंद्रिय अंग प्रत्यंग साकोसी कर्म करती उदाहरण स्वरूप जहाँ मुख सा कथा ताशिकार निर्गत निश्वास साहयती अन्य कथा यह कहे भगवान निश्वास साहपारती शक्ति गर्भाधान क्रिया करती भूत प्रकृति उपर कटाक्षपात करवती गर्भवती कराती फल जीव सृष्टि हुए भूत प्रकृति गर्भ से बद्ध जीव मान संसार कर सारा से वेदशास्त्र बद्ध जीव मान निमित्त कर्म कर निर्देश दे बद्ध जीव मान किपर भाव में भगवत धाम को निज घर को फेरी जाए तार निर्देश से वेदशास्त्र एक आम मान सर्वदा मन रखा पड़ो जो भूत प्रकृति द्वारा बद्ध होता जीव गुड़िक भूत प्रकृति को सर्वदा उपभोग करने को खूब आग्रही किंतु वैदिक निर्देश गुड़िक एक भाव या जैसे पालन कले व्यक्ति तार कामना गुड़िक पूरण करपे एवं उपभोग शेष भगवत धाम को फेरी जाए इस द्वारा बद्ध जीव को मुक्ति लाभ निमित्त एक सुजोग दि जाए तेणु बद्ध जीव गण कृष्ण चेतनशील हो यज्ञ विधि को अनुसरण करवा उचित एपरिक जो मैंने वेद निर्देश मानि न पार्टी से कृष्ण चेतना विधि ग्रहण करेंगे वैदिक यज्ञ कर्म हो पारे तेनाली रविवार कार्यक्रम भगवद गीता कार्यक्रम समस्त भक्तवृंद मातृवृंद को आम आम भक्तिवेदांत इंस्टीट्यूट बुर्ला केन्द्र तरफ हार्दिक स्वागत ज्ञापन कर विशेष भाव जो मैंने बाहर आक्तवृंद मातृवृंद से कार्यकर्त भितर आज गोटे दिन से भगवान कथा श्रवण करवे भगवान दर्शन करवे भगवान प्रसाद प्राप्त होगापी तेणु ये जो मैंने अत्यंत भाग्यवान जीव से सब करती प्रकृत आमर एटी कौन रखाई कौन निषेध करा जाए किए आसपरि ये सब कौन निषेध ना कि लोक सत्वे खूब क्वचित लोक आम एटाक आस भगवद गीतार भगवान कही सत्य मध्य मनुष्य सहस्रेशु कश्चित जतति सिद्ध है ହଜାର ହଜାର ଲୋକ ଆମେ ଦେଖିବା ଏଠି ବୁର୍ଲା ସହରରେ ବା ସମ୍ବଲପୁର ସହରରେ ଏବଂ ଆଖପାଖ ଅଞ୍ଚଳରେ ମଧ୍ୟ ବହୁତ ହଜାର ହଜାର ଲୋକ ଅଛନ୍ତି, କିନ୍ତୁ ତାଙ୍କ ଭିତରୁ ଖୁବ କ୍ୱଚିତ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏବଂ ଏଇଭଳି ସିଦ୍ଧି ଲାଭ କରିବା ବ୍ୟକ୍ତିମାନଙ୍କ ଭିତରେ ଖୁବ କ୍ୱଚିତ ଲୋକ ସିଦ୍ଧି ଲାଭ କରନ୍ତି ଏବଂ ଏଇଭଳି ହଜାର ହଜାର ସିଦ୍ଧ ଲୋକମାନଙ୍କ ଭିତରେ ଯତତା ମହି ସିଦ୍ଧାନ କଶ୍ଚିନ୍ ମାନ ବେଶୀ ତତ୍ତ୍ୱ, ଖୁବ କ୍ୱଚିତ ଲୋକ ଭଗବାନଙ୍କ ତତ୍ତ୍ୱରେ ଜାଣନ୍ତି। ତେଣୁ ଆମେ କହିବା ଯେ ଯେଉଁମାନେ ପ୍ରକୃତରେ ତାଙ୍କର କାର୍ଯ୍ୟବ୍ୟସ୍ତତା ଭିତରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରୁଛନ୍ତି ସେମାନେ ନିଶ୍ଚିତ ଭାବେ ବହୁତ ଭାଗ୍ୟବାନ। ଭଗବାନ ସମସ୍ତ ଜୀବମାନଙ୍କ ପ୍ରତି କୃପା ପ୍ରଦର୍ଶନ କରୁଛନ୍ତି, ବିଭିନ୍ନ ଉପାୟରେ ଭଗବାନ ନିଜେ ଆସୁଛନ୍ତି, ଭଗବାନଙ୍କର ପ୍ରିୟ ଜନଗଣକୁ ମଧ୍ୟ ଏଠାକୁ ପ୍ରେରଣ କରୁଛନ୍ତି ଏବଂ ଅନ୍ୟାନ୍ୟ ବେଦ ଶାସ୍ତ୍ର ଉପନିଷଦ ସାଧୁ ଶାସ୍ତ୍ର ଗୁରୁ ଏହିସବୁ ଜିନିଷ ଯେଉଁ ରଖାହେଇଛି ଏ ଲୋକମାନଙ୍କର କଲ୍ୟାଣ ପାଇଁ ରଖାହେଇଛି, କିନ୍ତୁ ତାକୁ ଅଧିକାଂଶ ଲୋକ ଗ୍ରହଣ କରୁନାହାନ୍ତି। ଯେଉଁ ଆମର ପୂଜ୍ୟ ଅଛି ଶ୍ରୀମଦ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ବ୍ରହ୍ମପୁର ମହାରାଜ ଯିଏକି ଏହି ସ୍ଥାନକୁ ସିଲେକ୍ସନ୍ କରିଛନ୍ତି ବା ଏହି ଭକ୍ତି ବେଦାନ୍ତ ଇନଷ୍ଟିଚ୍ୟୁଟ୍ କେନ୍ଦ୍ର ପାଇଁ ଏହି ସ୍ଥାନକୁ ସେ ସ୍ୱୀକାର କରିଛନ୍ତି, ଯଦିଓ ଇଏ ଗୋଟିଏ ଦୂର ଜାଗା ଏକାନ୍ତ ଜାଗା କିନ୍ତୁ ତଥାପି ଆଜି ଏଠାରେ ବହୁତ ଭକ୍ତମାନେ ଏବଂ ମାତାମାନେ ସମବେତ ହୋଇଛନ୍ତି, ତେଣୁ ଇଏ ତାଙ୍କର କୃପାରୁ ଏସବୁ ସମ୍ଭବ ହୋଇପାରିଛି। ତେଣୁ ଆମେ ତାଙ୍କ ପାଖରେ ଆମର କୃତଜ୍ଞତା ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ସମସ୍ତ ଭକ୍ତବୃନ୍ଦ ଏବଂ ମାତୃବୃନ୍ଦକୁ ପୁଣି ଥରେ ଏହି କେନ୍ଦ୍ରକୁ ଏବଂ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ତେଣୁ ଆଜିର ଯେଉଁ ଶ୍ଳୋକ ଆଲୋଚ୍ୟ ଶ୍ଳୋକ ହେଉଛି ଭଗବତ ଗୀତା ତୃତୀୟ ଅଧ୍ୟାୟ 15 ଶ୍ଳୋକ। ଆପଣମାନେ ଯେଉଁମାନେ ପ୍ରତି ରବିବାର ଆସୁଛନ୍ତି ସେମାନେ ଜାଣିଛନ୍ତି ଗତ ରବିବାର ଆଲୋଚନା କରାଯାଇଥିଲା ଆଉ ପୂର୍ବ ଶ୍ଳୋକ ଯେ ଅନ୍ନା ଧୋତି ଭୂତାନି। ତେଣୁ ଏ ତୃତୀୟ ଅଧ୍ୟାୟର ଶୀର୍ଷକ ହେଉଛି କର୍ମଯୋଗ। ଆମେ ସମସ୍ତେ କର୍ମ କରୁଛେ, ବିଶେଷ ଭାବରେ ଆମେ ଦେଖିବା ଭଗବତ ଗୀତାରେ 18 ଅଧ୍ୟାୟ ଯେଉଁ ଅଛନ୍ତି 18 ଅଧ୍ୟାୟକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ 6 ଅଧ୍ୟାୟକୁ କର୍ମଯୋଗ ବୋଲି କୁହାଯାଉଛି ଏବଂ ମଝି ଯେଉଁ 7 ରୁ 12 ଏଇ 6 ଅଧ୍ୟାୟକୁ ଭକ୍ତି ଯୋଗ କୁହାଯାଉଛି ଏବଂ ତାପରେ ଅନ୍ତରେ ଯେଉଁ 6 ଅଧ୍ୟାୟ ରହୁଛି 13 ରୁ 18 ଏଇ 6 ଅଧ୍ୟାୟକୁ ଜ୍ଞାନ ଯୋଗ ବୋଲି କୁହାଯାଉଛି, କର୍ମ ଭକ୍ତି ଏବଂ ଜ୍ଞାନ। ତେଣୁ ଏଇ ପ୍ରଥମ 6 ଅଧ୍ୟାୟ ବିଶେଷ ଭାବରେ କର୍ମ ଉପରେ ପ୍ରାଧାନ୍ୟ ଦିଆଯାଇଛି, କାରଣ ଆମେ ସମସ୍ତେ ଏ ଭୌତିକ ଜଗତକୁ ଯେଉଁ ଆସିଛେ ଭୌତିକ ଜଗତ ଆସିଛେ ମାନେ ଆମକୁ କର୍ମ କରିବାକୁ ପଡ଼ିବ, କାରଣ ପ୍ରକୃତରେ ଆମର କର୍ମ କରିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଯେହେତୁ ଆମେ ଏ ଭୌତିକ ଜଗତକୁ ଆସିଛେ ସେଥିପାଇଁ ଆମକୁ କର୍ମ କରିବାକୁ ପଡ଼ୁଛି। ଆମର ବିଷ୍ଣୁ ପୁରାଣ ବର୍ଣ୍ଣନା କରାଯାଇଛି ଯେ ବିଷ୍ଣୁ ଶକ୍ତି ପରାପ୍ରକ୍ତା କ୍ଷେତ୍ରଜ୍ଞାଖା କଥା ପରା ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟା ଶକ୍ତି ରୁଚ୍ୟତ। ଭଗବାନଙ୍କର ବିଷ୍ଣୁଙ୍କର ଶକ୍ତି ହେଉଛି ଉନ୍ନତ ଶକ୍ତି, ବିଷ୍ଣୁ ଶକ୍ତି ପରାପ୍ରକ୍ତା ଏ ହେଉଛି ଉନ୍ନତର ଶକ୍ତି ବା ଉଚ୍ଚତର ଶକ୍ତି ଏବଂ ଆମେ ହେଉଛି କ୍ଷେତ୍ରଜ୍ଞ। କ୍ଷେତ୍ରଜ୍ଞ ମାନେ ଆମର ଏ ଶରୀର ହେଉଛି କ୍ଷେତ୍ର, ଆମେ ଯେମିତି ଆମର କ୍ଷେତ୍ର କ୍ଷେତ୍ର କହିଲେ ବିଭିନ୍ନ ଚାଷ ଜମିକୁ ବୁଝାଯାଉଛି, ସେଠୁ ଆମେ ଚାଷ କରି ବିଭିନ୍ନ ଶସ୍ୟ ଉତ୍ପାଦନ କରି ଆମର ଜୀବିକା ନିର୍ବାହ କରୁଛେ, ଆମର ଆବଶ୍ୟକତା ପୂରଣ କରୁଛେ। ସେଭଳି ଭାବରେ ଏ ଶରୀର ମଧ୍ୟ ଗୋଟେ କ୍ଷେତ୍ର ସହିତ ତୁଳନା କରାଯାଇଛି। ଭଗବତ ଗୀତାର ତ୍ରୟୋଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ଇଦଂ ଶରୀରଂ କୌନ୍ତେୟ କ୍ଷେତ୍ରଂ ଇତି ଅଭିଧୀୟତେ, ଏ ଶରୀର ମଧ୍ୟ ଆମ ପାଇଁ ଗୋଟେ କ୍ଷେତ୍ର ଏବଂ ଏ ଶରୀରକୁ ଯେଉଁମାନେ ଜାଣନ୍ତି ଇଦଂ ଶରୀରଂ କୌନ୍ତେୟ କ୍ଷେତ୍ରଂ ଇତି ଅଭିଧୀୟତେ ଏତଦ୍ ଯେଉଁ ବ୍ୟତୀତ ପ୍ରାହୁ କ୍ଷେତ୍ରଜ୍ଞ ଇତି ତଦ୍, ଏଇ ଶରୀରକୁ ଯେଉଁମାନେ ଜାଣନ୍ତି ଆମ ଶରୀରକୁ ଆମେ ଜାଣିଛେ, ମୁଁ ଅନ୍ୟମାନଙ୍କ ଶରୀର ବିଷୟରେ କହିପାରିନି ଆପଣଙ୍କ ଶରୀରରେ କ'ଣ ସୁବିଧା ଅସୁବିଧା ହେଉଛି କେଉଁଠି ଆପଣ ଦୁଃଖ ହେଉଛି ବା କେଉଁଠି କଷ୍ଟ ହେଉଛି ଏସବୁ ଜିନିଷ ମୁଁ କହିପାରିବିନି ବା ମୋ ଶରୀରରେ କ'ଣ ଦୁଃଖ କଷ୍ଟ ହେଉଛି ଆପଣ କହିପାରିବେନି। ତେଣୁ ଯିଏ ଯେଉଁ ଶରୀର ଅଛନ୍ତି ସେ ଶରୀର ତାଙ୍କ ପାଇଁ କ୍ଷେତ୍ର ଏବଂ ସିଏ ଯିଏ ସେ ଶରୀର ଭିତରେ ଅଛନ୍ତି ସିଏ ହେଉଛନ୍ତି କ୍ଷେତ୍ରଜ୍ଞ। ତେଣୁ ଇଏ ଆମେ ହେଉଛି ଜୀବ କ୍ଷେତ୍ରଜ୍ଞ, ଏମାନେ ମଧ୍ୟ ଭଗବାନଙ୍କର ଉନ୍ନତର ଶକ୍ତି କ୍ଷେତ୍ରଜ୍ଞ ଆଖ୍ୟା ତଥା ପରେ ଏବଂ ଅବିଦ୍ୟା କର୍ମ ସଂଜ୍ଞାନ, ଏଇ ଯେଉଁ ଭୌତିକ ଜଗତରେ ଆମେ ଅଛେ ଇଏ ହେଉଛି ଅବିଦ୍ୟା ଅନ୍ଧକାରମୟ ଜଗତ। ତେଣୁ ଏଠିକି ଆମେ ଯେଉଁମାନେ ଆସୁଛେ ଆମର ହେଉଛି ଏଠି କର୍ମ ସଂଜ୍ଞାନ, ଏଠି କର୍ମ ସମସ୍ତେ କରିବାକୁ ପଡ଼ୁଛି, ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟ ଶକ୍ତି ରୁଚ୍ୟତେ, ଏ ଭଗବାନଙ୍କର ତୃତୀୟ ଶକ୍ତି। ଭଗବାନଙ୍କର ଶକ୍ତି ଅନନ୍ତ ରହିଛି କିନ୍ତୁ ତାକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଗୋଟେ ହେଉଛି ଉନ୍ନତର ଶକ୍ତି, ଏବଂ ଗୋଟେ ହେଉଛି କ୍ଷେତ୍ରଜ୍ଞ ବା ଜୀବ ଶକ୍ତି, ଏବଂ ଆଉ ଗୋଟେ ହେଉଛି ନୀଚତର ଶକ୍ତି ବା ଏ ଭୌତିକ ଶକ୍ତି। ତେଣୁ ଏ ଭୌତିକ ଜଗତରେ ଯେଉଁମାନେ ଅଛନ୍ତି ସମସ୍ତଙ୍କୁ କର୍ମ କରିବାକୁ ପଡ଼ିବ। ତେଣୁ କେମିତି କର୍ମ କରାଯିବ ସେ ବିଷୟରେ ଭଗବାନ ଏଠାରେ ବର୍ଣ୍ଣନା କରୁଛନ୍ତି ତୃତୀୟ ଅଧ୍ୟାୟରେ। ଆ ପୂର୍ବରୁ କୁହାଯାଇଛି ଯେ ଯଜ୍ଞ ସୃଷ୍ଟା ତେଣୁ ସନ୍ତ ମୁଚ୍ୟନ୍ତେ ସର୍ବପିଢ଼ି ସେଇ ଭୁଞ୍ଜନ୍ତେ ତୁ ଅଭମ୍ପା ବା ଯିଏ କରନ୍ତି ଆତ୍ମକାରଣ। ସମସ୍ତେ ଆମେ ରୋଷେଇ କରି ଖାଉଛେ ଘରେ, ସବୁ ଘରେ ସବୁ ରୋଷେଇ କରି ଖିଆଯାଉଛି। ଯେଉଁମାନେ ଘରେ ରୋଷେଇ କରିପାରିଲେ ସେମାନେ ହୋଟେଲରେ ଖାଉଛନ୍ତି, ଆଜିକାଲି ବିଭିନ୍ନ ମନ୍ଦିରରେ ମଧ୍ୟ ପ୍ରସାଦ ମିଳୁଛି। ତେଣୁ କିନ୍ତୁ ସାଧାରଣତଃ ଲୋକମାନେ ଯେଉଁ ଖାଉଛନ୍ତି ଖାଦ୍ୟ ଗ୍ରହଣ କରୁଛନ୍ତି ସେ ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ କରୁଛନ୍ତି। ଆଜି ବିଶେଷ ଭାବରେ ଯଦି ବର୍ତ୍ତମାନ ଆମର କାର୍ତ୍ତିକ ମାସ ଚାଲିଛି, ଯାହାକି ଆମର ବୈଷ୍ଣବ ରୀତିରେ ଦାମୋଦର ମାସ ବୋଲି କୁହାଯାଉଛି, କିନ୍ତୁ ବାହାରେ ଲୋକମାନେ ସେସବୁ ମଧ୍ୟ ଜାଣିପାରୁନାହାନ୍ତି। ଓଡ଼ିଶାର ଲୋକମାନେ ଆଉ 100 କେତେ ଜଣ ଟିକେ ଚିନ୍ତାଶୀଳ ଅଛନ୍ତି, ସେ ଧର୍ମ ଚେତନଶୀଳ ଅଛନ୍ତି, ତେଣୁ ସେମାନେ ବିଶେଷ ଭାବରେ କାର୍ତ୍ତିକ ମାସରେ ଆମିଷ ଭକ୍ଷଣ ନିଷେଧ କରିଛନ୍ତି। କିନ୍ତୁ ପ୍ରକୃତରେ ଆମର ସବୁବେଳେ ପାଇଁ ଆମର ଆମିଷ ଭକ୍ଷଣ ନିଷେଧ କରାଯାଇଛି। ତେଣୁ ସାଧାରଣତଃ ଯେଉଁମାନେ ଖାଦ୍ୟ ଗ୍ରହଣ କରୁଛନ୍ତି ସେମାନେ ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ ଖାଦ୍ୟ ଗ୍ରହଣ କରୁଛନ୍ତି। ସେଥିପାଇଁ କୁହାଯାଉଛି ଭୁଞ୍ଜନ୍ତେ ଯେତୁ ଅଭମ୍ ପାପା ଯେ ପଚନ୍ତି ଆତ୍ମକାରଣା। ଯେଉଁମାନେ କେବଳ ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ ଖାଦ୍ୟ ଗ୍ରହଣ କରୁଛନ୍ତି ସେମାନେ ପାପ ହିଁ ଭକ୍ଷଣ କରୁଛନ୍ତି। କାହିଁକି ପାପ ଭକ୍ଷଣ କରୁଛନ୍ତି? ତା ପୂର୍ବ ଶ୍ଳୋକରେ କହିଛନ୍ତି ଯେ ଇଷ୍ଟାନ୍ ଭୋଗାନ୍ ହିବ ଦେବା ଦାସନ୍ତେ ଯଜ୍ଞ ଭାଗତା ସେଇ ଦତ୍ତାନ ପ୍ରଦାୟ ନେଇ ବସ। ସେମାନେ ହେଉଛନ୍ତି ଚୋର। ଚୋର ଯେମିତି ଚୋର ମାଲିକର ଘରୁ ଜିନିଷପତ୍ର ନେଇଯାଉଛି, ଚୋରି କରି ନେଇଯାଉଛି, ସେଥିପାଇଁ ସେ ଦଣ୍ଡ ଭୋଗ କରୁଛି। ତେଣୁ ସେହିଭଳି ଭାବରେ ଯେଉଁମାନେ ଏ ସବୁ କିଛି ଭଗବାନଙ୍କର, ଏ ଭୂମି ଦେଖନ୍ତୁ, ଜଳ ଦେଖନ୍ତୁ, ଅଗ୍ନି ବାୟୁ ଆକାଶ, ଯାହା ସବୁ ଆମେ ଭୌତିକ ଜଗତରେ ଦେଖୁଛେ, ପାଞ୍ଚ ମହାଭୂତ, ଏସବୁ ହେଉଛି ଭଗବାନଙ୍କର। ତେଣୁ ଭଗବାନଙ୍କର ଜିନିଷକୁ ଆମେ ଯଦି ଭଗବାନଙ୍କୁ ଅର୍ପଣ ନ କରି ଗ୍ରହଣ କରିବା ତାହେଲେ ସେଟା ସେମାନେ ଚୋର ବୋଲି କୁହାଯାଉ। ସ୍ତେନ ଏବ ସ୍ତେନ ଅର୍ଥ ଚୋର, ଚୋର ସେମାନେ। ତେଣୁ ସେମାନେ ଦଣ୍ଡ ଭୋଗ କରିବେ। ଯେଉଁମାନେ ଚୋର ସେମାନେ ଦଣ୍ଡ ଭୋଗ କରୁଛନ୍ତି। ଯେମିତି ପ୍ରପାତ ମହାରାଜ ଏଠି ଉଦାହରଣ ଦେଉଛନ୍ତି, ଯେମିତି ସମାଜରେ ଆମର ରହିଛି ନିୟମ ରହିଛି, ଯେଉଁମାନେ ସମାଜର ନିୟମକୁ ଭଙ୍ଗ କରିବେ ସେମାନେ ଦଣ୍ଡ ଭୋଗ କରିବେ। ଆମର ବୁର୍ଲା ସହରରେ ବା ସମ୍ବଲପୁର ସହରରେ ବିଭିନ୍ନ ଜେଲ୍ ସବୁ ଅଛି, ଜେଲ୍ରେ ବିଭିନ୍ନ କଏଦୀମାନେ ସବୁ ଅଛନ୍ତି, ସେମାନେ ସବୁ ଜେଲ୍ରେ ରହିକରି ସେମାନେ ସବୁ ଦଣ୍ଡ ଭୋଗ କରୁଛନ୍ତି। କାହିଁକି ନା ସେମାନେ ସରକାରଙ୍କ ନିୟମକୁ ଭଙ୍ଗ କରୁଛନ୍ତି। ତେଣୁ ସେହିଭଳି ଭାବରେ ଆମେ ଯଦି ଭଗବାନଙ୍କ ନିୟମକୁ ଭଙ୍ଗ କରିବା ସେଥିପାଇଁ ଆମକୁ ବିଭିନ୍ନ ପ୍ରକାର ଜେଲ୍ ଦଣ୍ଡ ଦିଆଯାଉଛି। ଏ ଭୌତିକ ଜଗତ ମଧ୍ୟ ଗୋଟେ ଜେଲ୍, ଏ ମାୟାର କୃତ କାରାଗାର, ମାୟାର ସୂଚନା କରାଯାଇଛି, କାରାଗାରଟି ସୂଚନା କରାଯାଇଛି। କାରାଗାରରେ ବା ଜେଲ୍ରେ ଯେମିତି ବିଭିନ୍ନ ପ୍ରକାର ଦଣ୍ଡ ଦିଆଯାଏ, କିନ୍ତୁ ସେହିଭଳି ଭାବରେ ଆମେ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଦଣ୍ଡ ଭୋଗ କରୁଛେ। ଆମେ ବିଶେଷ ଭାବରେ ତ୍ରିତା ପରେ ଆମେ ସମସ୍ତେ ଦଗ୍ଧୀଭୂତ ହେଉଛୁ, ଆଧ୍ୟାତ୍ମିକ, ଆଦି ଭୌତିକ ଏବଂ ଆଦି ଦୈବିକ। ଏ ତ୍ରିତା ପରେ ଆପଣମାନେ ସମସ୍ତେ ପ୍ରାୟ ଜାଣିଥିବେ ଅଳ୍ପ ବହୁତ, ତ୍ରିତା ପରେ ସମସ୍ତେ ଆମେ ଦଗ୍ଧୀଭୂତ ହେଉଛେ। ଆଧ୍ୟାତ୍ମିକ ଦୁଃଖ କହିଲେ ଆମର ଶରୀର ସମ୍ବନ୍ଧୀୟ ବିଭିନ୍ନ ରୋଗ, ବ୍ୟାଧି, ଜରା, ଏସବୁ ଆମର ବିଭିନ୍ନ ପ୍ରକାର ଦୁଃଖ ଆମେ ଭୋଗ କରୁଛେ। ଏବଂ ବିଭିନ୍ନ ମାନସିକ ଚିନ୍ତା ସବୁ ଆସୁଛି, ବିଭିନ୍ନ ପ୍ରକାର ଟେନସନ୍, ଓରି, ଏସବୁ ସବୁ ଆସୁଛି, ଏସବୁ ହେଉଛି ଆଧ୍ୟାତ୍ମିକ ତାପ। ଏବଂ ଆଦି ଭୌତିକ କହିଲେ ଅନ୍ୟ ବିଭିନ୍ନ ଲୋକମାନଙ୍କଠାରୁ ଆମେ ଯେଉଁ ଦୁଃଖ କଷ୍ଟ ଭୋଗ କରୁଛେ, କି ଆମକୁ କେତେ ବର୍ତ୍ତମାନ ମାଓବାଦୀ ସମସ୍ୟା ସବୁ ଆସିଗଲାଣି, ବିଭିନ୍ନ ଲୋକମାନଙ୍କୁ ମାରିଦେଉଛନ୍ତି ସବୁ, ସମସ୍ତେ ବର୍ତ୍ତମାନ ସରକାରଙ୍କ ଉପରେ ବହୁତ ବଡ଼ ସମସ୍ୟା ହେଇକି ରହିଛି, କେମିତି ଇଏ କରାଯିବ। ଏବଂ ଆଦି ଦୈବିକ କହିଲେ ଦେବତାମାନଙ୍କ ଦ୍ୱାରା ଯେଉଁ ବର୍ଷା, ଖରା, ଏସବୁ ଜିନିଷ ନିୟନ୍ତ୍ରଣ କରାଯାଉଛି, କେତେବେଳେ ବର୍ଷା ହେଉନାହିଁ, ମରୁଡ଼ି ହେଇଯାଉଛି, କେତେବେଳେ ବହୁତ ବର୍ଷା ହେଇକିରି ଭୀଷଣ ବନ୍ୟା ଏସବୁ ହେଇକିରି ସବୁ ବିଭିନ୍ନ ପ୍ରକାର ଲୋକ ମରିଯାଉଛନ୍ତି, ଏସବୁ ଦୈବିକ ବିଭାଗ ଘଟଣା ସବୁ ରହୁଛି। ଏ ତ୍ରିତା ପରେ ଆମକୁ କାହିଁକି ଦଗ୍ଧୀଭୂତ କରାଯାଉଛି ନା, ଆମେ ଯେହେତୁ ଭଗବାନଙ୍କର ନିୟମ ଗ୍ରହଣ କରୁଛୁ। ତେଣୁକରି ଭଗବାନ କହୁଛନ୍ତି ଭଗବଦ୍ଗୀତାର ତୃତୀୟ ଅଧ୍ୟାୟ 1300 ଯେ ଆମେ ଯଦି ଯେଉଁ ଖାଦ୍ୟ ଅନ୍ତପକ୍ଷେ ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ ସେ ଖାଦ୍ୟକୁ ଭଗବାନଙ୍କୁ ଅର୍ପଣ କରିବା କଥା, ଏବଂ ଭଗବାନଙ୍କୁ ଅର୍ପିତ ହେଲେ ଯଜ୍ଞ ସୃଷ୍ଟା ସନ୍ତ ମୁଚ୍ୟନ୍ତେ ସର୍ବକ୍ରିୟ। ଭଗବାନଙ୍କର ଆମେ ଯେଉଁ ପ୍ରସାଦ ଗ୍ରହଣ କରୁଛେ ସେ ହେଉଛି ଭଗବାନଙ୍କର ଉଦ୍ଦିଷ୍ଟ। ଭଗବାନଙ୍କ ପ୍ରସାଦ ଗ୍ରହଣ କଲେ ସମସ୍ତ ପ୍ରକାର ଦୁଃଖ କଷ୍ଟରୁ ଆମେ ମୁକ୍ତ ହୋଇପାରିବା। କିନ୍ତୁ ଲୋକମାନେ ସେ କଥା ନ ବୁଝି ଭଗବାନ ତ ଜାଣୁନାହାନ୍ତି, ଭଗବାନଙ୍କ ନିୟମ ବି ମାନୁନାହାନ୍ତି, ତେଣୁକରି ଭୌତିକ ଜଗତରେ ସେମାନେ ସେଥିପାଇଁ ପତନ ହୋଇଛନ୍ତି। ପୁଣି ତା ଭିତରେ ମଧ୍ୟ ଆମେ ଭୌତିକ ଜଗତ ପତନ ହେଲେ ମଧ୍ୟ ଭଗବାନ ବ୍ୟବସ୍ଥା କରିଛନ୍ତି। ଭଗବାନ ଆମର ଅଛନ୍ତି ବହୁତ ମଙ୍ଗଳାକାଂକ୍ଷୀ ବନ୍ଧୁ, ଆମେ ଭଗବାନ ଭୁଲି ଯାଇଛୁ କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି। ଯେମିତି ପିତା ପିତାମାତାଙ୍କର ସନ୍ତାନ ସବୁ ଅଛନ୍ତି, ସେମାନେ ପିଲା ମାନେ ପିଲାମାନେ ବାପା ମାଙ୍କର ଶରଣରେ ନ ଆସିଲେ ମଧ୍ୟ ବା ଦୁଷ୍ଟ ହେଲେ ମଧ୍ୟ ବାପା ମା ସବୁବେଳେ ଚାହାନ୍ତି କେମିତି ତାଙ୍କର ମଙ୍ଗଳ କରାଯିବ। ତେଣୁ ସେହିଭଳି ଭାବରେ ଭଗବାନ ହେଉଛନ୍ତି ଆମର ମଙ୍ଗଳାକାଂକ୍ଷୀ ବନ୍ଧୁ, ତେଣୁ ଆମେ ଭଗବାନଙ୍କୁ ଭୁଲିଗଲେ ମଧ୍ୟ ଭଗବାନ ଆମକୁ ଭୁଲି ନାହାନ୍ତି। ସେଥିପାଇଁ ଆମ ପାଇଁ ସବୁ ବ୍ୟବସ୍ଥା କରିଛନ୍ତି କେମିତି ଆମେ ଏଇ ଭୌତିକ ଜଗତ ଉଦ୍ଧାର ପାଇଁ ପାଖକୁ ଯିବା, ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା ସେ କରିଛନ୍ତି। ତେଣୁ ଏଇ ଭୌତିକ ଜଗତରେ ଯେଉଁମାନେ ପତନ ହେଇଛନ୍ତି ସେମାନେ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛନ୍ତି ସେ ଖାଦ୍ୟକୁ ଭଗବାନଙ୍କୁ ଅର୍ପଣ କରିବା କଥା। ଯଜ୍ଞ ଶ୍ରେଷ୍ଠା ଚିହ୍ନ ସନ୍ତୋ ମୁଚ୍ଛନ୍ତେ ସର୍ବକ୍ରୀଡ଼ିଛି, ଭଗବାନଙ୍କୁ ଅର୍ପଣ କରି ଯଦି ଆମେ ସେ ପ୍ରସାଦ ବା ସେଇ ଯେଉଁ ଖାଦ୍ୟକୁ ପାଇବା ତାହେଲେ ସେ ସମସ୍ତ ପାପକର୍ମ ପ୍ରତିକ୍ରିୟାରୁ ମୁକ୍ତ ହେବ ସେ ଖାଦ୍ୟ। ଏବଂ ଯେଉଁମାନେ ନ କରିବେ ଭୁଞ୍ଜନ୍ତ ଏତିକି ଅଭିନ ପାପା ଯିଏ କରିଛନ୍ତି ଆତ୍ମକାରଣ, ସେମାନେ କେବଳ ପାପ ହିଁ ଭକ୍ଷଣ କରୁଛନ୍ତି, ନିଜର ଇନ୍ଦ୍ରତୃପ୍ତି ପାଇଁ ସେମାନେ ଖାଦ୍ୟ ଗ୍ରହଣ କରୁଛନ୍ତି। ତେଣୁ ଏହି ସ୍ତରରେ ହଜାର ହଜାର ଲୋକ ଅଛନ୍ତି। ତେଣୁ ଯାହା ହଉ ଯେଉଁମାନେ ଅତ୍ୟନ୍ତ ଭାଗ୍ୟବାନ ଜୀବ ସେମାନେ ଭଗବାନଙ୍କୁ ଅର୍ପଣ କରି ପ୍ରସାଦ ବା ଖାଦ୍ୟ ଅର୍ପଣ କରି ସେମାନେ ଖାଦ୍ୟ ଗ୍ରହଣ କରୁଛନ୍ତି। ତେଣୁ ଏଇ ଯେଉଁ ଅନ୍ନ ଯେଉଁ ହେଉଛି ଭଗବାନ କରୁଛନ୍ତି, ସେ ଅନ୍ନଟା କେଉଁଠୁ ଆସୁଛି? ଆଉ ପୂର୍ବ ଶ୍ଳୋକରେ ସେଟା ବର୍ଣ୍ଣନା କରାଯାଇଛି, ଅନ୍ନ ହେଉଛି ଭୂତାନ୍ନ। ଆମର ଶରୀରର ଆବଶ୍ୟକତା ହେଉଛି ଏଇ ସତ୍ୟ ଖାଦ୍ୟ ଯେଉଁ ରହିଛି, ଏସବୁ ଖାଦ୍ୟ ଆମ ଶରୀରର ଆବଶ୍ୟକତା ଏସବୁ ରହିଛି, ଅନ୍ନ ହେଉଛି ଭୂତାନ୍ନ। ଏବଂ ଅନ୍ନ କେମିତି ସମ୍ଭବ ହେଉଛି ନା ପର୍ଜନ ଅନ୍ନ ସମ୍ଭବ, ପର୍ଜନ ବା ବୃଷ୍ଟି ମାଧ୍ୟମରେ ଏସବୁ ଶସ୍ୟ ଉତ୍ପାଦନ ହେଉଛି। ଏବଂ ବୃଷ୍ଟି କେମିତି ହେଉଛି ନା ଯଜ୍ଞାନ ଭଗବତୀ ପର୍ଜନ, ବିଭିନ୍ନ ଯଜ୍ଞ ମାଧ୍ୟମରେ ଏଇ ବୃଷ୍ଟି ସମ୍ଭବ ହେଉଛି। ତେଣୁ ଯଜ୍ଞ କହିଲେ ସାଧାରଣତଃ ଆମେ ଭାବୁଛେ ଯେ ଯଜ୍ଞ କହିଲେ ଯେଉଁ ଅଗ୍ନିରେ ଘୃତ ଆହୁତି ଦେବା ସେଇଟା ହିଁ ଯଜ୍ଞ, କିନ୍ତୁ ଭଗବାନ କହୁଛନ୍ତି ନା ନା ସେ ଖାଲି ସେଇଟା ଯେ ଯଜ୍ଞ ତାହା ନୁହଁ, ଅନେକ ପ୍ରକାର ଯଜ୍ଞ ରହିଛି। ସେ କ'ଣ ନା ଯଜ୍ଞ କର୍ମ ସମୁଦ୍ଭବ, କର୍ମ ବିଭିନ୍ନ କର୍ମ ଯେଉଁ ରହିଛି ବିଭିନ୍ନ କର୍ମ ହିଁ ଯଜ୍ଞକୁ କୁହାଯିବ, ବିଭିନ୍ନ କର୍ମକୁ ମଧ୍ୟ ଯଜ୍ଞ କୁହାଯିବ। ତେଣୁ ଆମେ ପ୍ରଶ୍ନ ପଚାରିବା ଯେ କର୍ମ କେଉଁ କର୍ମକୁ ଯଜ୍ଞ କୁହାଯିବ, ତେଣୁ ତା ପର ଶ୍ଳୋକରେ ବର୍ତ୍ତମାନ ଏଇଠି ଭଗବାନ କହୁଛନ୍ତି ଯେ କର୍ମ ବ୍ରହ୍ମ ଭଗବତୀ, କର୍ମ ହେଉଛି ବ୍ରହ୍ମ। ବ୍ରହ୍ମର ଆଉ ଗୋଟେ ଅର୍ଥ ହେଉଛି ମଧ୍ୟ ବେଦ, ବେଦକୁ ମଧ୍ୟ ବ୍ରହ୍ମ କୁହାଯାଉଛି। ତେଣୁ ଏ ବେଦରେ ସମସ୍ତ ପ୍ରକାର କର୍ମ ବ୍ୟବସ୍ଥା ରହିଛି, କେଉଁ କର୍ମ ଆମେ କରିବା କେଉଁ କର୍ମ କରିବା ନାହିଁ, ଇଏ ହେଉଛି ଅନୁମୋଦିତ କର୍ମ। ଆଉ ଯେଉଁଗୁଡ଼ାକ ନିଷେଧ କର୍ମ, ନିଷେଧ କର୍ମକୁ ମାନେ ବିକର୍ମ ବୋଲି କୁହାଯାଉଛି। ଆଉ ପର ଅଧ୍ୟାୟରେ ଚତୁର୍ଥ ଅଧ୍ୟାୟରେ ସେସବୁ ବର୍ଣ୍ଣନା କରିବ, ଆହୁରି ବିସ୍ତାର ଭାବରେ ବର୍ଣ୍ଣନା କରିବି ଯେ କର୍ମଣୀୟ ବି ବୋଧବ୍ୟମ, ବୋଧବ୍ୟମ ଚ ବିକର୍ମଣ, ଅକର୍ମଣ ବୋଧବ୍ୟମ ଗହନା କର୍ମଣ ବୈଶ କବି ବି ଅତମୋହିତ। କବି ମାନେ ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ଜାଣିପାରୁନାହାନ୍ତି କେଉଁଟା କର୍ମ କେଉଁଟା କର୍ମ ନୁହଁ, କିଂ କର୍ମ କିଂ ଅକର୍ମ ଇତି କବୟୋ ବି ଅତ୍ର ମୋହିତା। ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ସେମାନେ ଜାଣିପାରୁନାହାନ୍ତି କେଉଁଟା କର୍ମ କରିବାକୁ ପଡ଼ିବ। ତେଣୁ ଭଗବାନ କର୍ମ ବିଷୟରେ ଚତୁର୍ଥ ଅଧ୍ୟାୟ ପୁଣି ଆହୁରି ଥରେ ବର୍ଣ୍ଣନା କରୁଛନ୍ତି, ତତ୍ତ୍ୱ କର୍ମ ପ୍ରବକ୍ଷାମି ଯଜ୍ଞାନ୍ତ ମୁଖ୍ୟ ସେ ଅସୁରା, ତେଣୁ ମୁଁ ତୁମକୁ କର୍ମ ବିଷୟରେ କହୁଛି। ତେଣୁ ଏହି କର୍ମ ସବୁ ବେଦରେ ବର୍ଣ୍ଣନା କରାଯାଇଛି, କେଉଁଭଳି ଭାବରେ ଆମେ କର୍ମ କରିବା, କେଉଁଟା କର୍ମ କରିବା କଥା ନୁହଁ। ଯେମିତି ନିଷିଦ୍ଧ କର୍ମ ଚାରୋଟି ନିଷିଦ୍ଧ କର୍ମ ରହିଛି, ତାକୁ ଅଧର୍ମ ବୋଲି କୁହାଯାଉଛି। ଚାରୋଟି ନିଷିଦ୍ଧ ହେଉଛି ଆମର ପରୀକ୍ଷିତ ମହାରାଜ କଳିକୁ ସେହି ଚାରୋଟି ସ୍ଥାନ ଦେଇଛନ୍ତି, କାରଣ ଏଇ ହେଉଛି ବର୍ତ୍ତମାନ କଳିଯୁଗ, କଳିକାଳ ସମୟ, କଳିଯୁଗ ବର୍ତ୍ତମାନ ସମୟ ଚାଲିଛି, କଳିକାଳ ଚାଲିଛି। ତେଣୁ କଳିର ଚାରୋଟି ସ୍ଥାନ ରହିଛି, ଯେମିତି ବର୍ଷା ଋତୁ ଆସିଲେ ବର୍ଷା ହେବ, ଏବଂ ଆପଣମାନେ ଯେଉଁମାନେ ବର୍ଷାରୁ ରକ୍ଷା ପାଇବା ପାଇଁ ଚାହିଁବେ ସେମାନେ ଯଦି ଛତାର ଆଶ୍ରୟ ନେବେ ତାହେଲେ ବର୍ଷାରୁ ଉତ୍ତାର ପାଇପାରିବେ। ତେଣୁ ସେହିଭଳି ଭାବରେ କଳି ଯୁଗ ପାଇଁ ବର୍ତ୍ତମାନ ଚାରୋଟି ଏବଂ ଆଉ ଗୋଟିଏ ପାଞ୍ଚଟି ସ୍ଥାନ ପ୍ରଦାନ କରାଯାଇଛି, ପରୀକ୍ଷିତ ମହାରାଜ ତାଙ୍କୁ ସେ ଚାରୋଟି ସ୍ଥାନ ଦେଇଛନ୍ତି। ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା ଯତ୍ର ଅଧର୍ମଶ୍ଚତୁର୍ବିଧା ଅଭ୍ୟର୍ଥିତ ତଦା ତସ୍ମୈ ସ୍ଥାନାନି କଳେ ଦଦୌ। ଯେହେତୁ କଳିଯୁଗ ସ୍ଥାନ ପ୍ରାର୍ଥନା କଲେ ପରୀକ୍ଷିତ ମହାରାଜ ଦେବୁ, ତେଣୁ ତାଙ୍କୁ ଏଇ ଚାରୋଟି ସ୍ଥାନ ପ୍ରଦାନ କଲେ ପରୀକ୍ଷିତ ମହାରାଜ। ସେ ଚାରୋଟି ସ୍ଥାନ କ'ଣ ନା ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା, ଦ୍ୟୁତଂ ଯେଉଁ ପୋଷାକ ଦେଉଛି বা গ্যাম্বলিং লটারি ইত্যাদি সুযোগ রয়েছে। পানং কেলে যে মানে নিশা দ্রব্য সেবন করছেন, চা পান মদ বিড়ি সিগারেট মদ মন্দ ভাঙ্গ এইসব যেতে নিশা দ্রব্য সব রয়েছে এসব হচ্ছে পানং। এবং স্ত্রী কে অবৈধ স্ত্রী সঙ্গ বিবাহ বহির্ভূত যে মানে স্ত্রী সঙ্গ করছেন সেটাকে অবৈধ স্ত্রী সঙ্গ বলে কুহযাচ্ছে। এবং সুনা কে আমিষ বা জীব জীব হত্যা তাকে সুনা বলে কুহযাচ্ছে, বা যে মাছ মাংস এটা খাওছেন আমিষ ভক্ষণ করছেন। এই চারোটি স্থান হচ্ছে অধর্মর স্থান, তেমন এই চারোটি স্থানক পরীক্ষিত মহারাজ কলিকু দিয়েছেন দীপং পান স্ত্রীয় সুনা তত্র অধর্ম চতুর্বিধা, এই চারোটি হচ্ছে অধর্ম বা পাপর স্থান, তেমন ইয়ে হচ্ছে বিকর্ম। তেমন এবং তারপরে পুনি সুনা বা গোল্ড যে রয়েছে সে সুনারে মধ্যে কলিকু স্থান দিয়েছে। তেমন এই যে স্থান রয়েছে এই চারোটি স্থানর বিশেষ ভাবে আমি যদি দূরে রহবা তাহলে আমি বিকর্মর মুক্ত হয়ে পার, অন্ততপক্ষে আমি বিকর্মর মুক্ত হওয়ার পড়ব। জনে যদি ভগবান জাঁয়া চাহুন তার ইয়ে সর্বনিম্ন আবশ্যকতা হচ্ছে এইটা, ভগবত সপ্তম অধ্যায়ে ভগবান সেটা কোথা যে অন্তর্গত পাপং জনানাম পুণ্যকর্মণাম তে দ্বন্দ্ব নির্মুক্ত ভদন্তে মাম দুর্ভগ্যতা, যে পাপকর্মর প্রতিক্রিয়ারু সেমানে মুক্ত হয়েছেন এবং পুণ্যকর্মর ফল আরম্ভ হয়েছে সেমানে এই ভৌতিক জগতের যে দ্বন্দ্ব মোহ সব রয়েছে সুখ দুঃখ মান অপমান এইসব দ্বন্দ্বময় জগৎ, তেমন এর তে দ্বন্দ্ব নির্মুক্ত ভজন্তে মাম দৃঢ়তা সেমানে ভগবান দৃঢ় ভাব ভজন করিপারি। তেমন অন্তত পক্ষে আমি সেই আমার অন্তরাষ্ট্রীয় কৃষ্ণ ভাবনা সংঘ যে আমার নিয়ম রয়েছে এই চারোটি বিধি নিষেধ রখা যাই, যে ভগবান শরণে আসবে ভগবান নাম জপ করবে বা কীর্তন করবে সেমানে এই চারোটি বিধি নিষেধর দূরে রহবা ব্যবস্থা করা যাই। তাহলে ইয়ে হচ্ছে পাপকর্ম প্রতিক্রিয়া, এখন বিকর্ম বলে কুহযাচ্ছে। তেমন কর্মরে বিভিন্ন কর্ম বেদ মানকরে বিভিন্ন প্রকার কর্মর ব্যবস্থা সব করা যাই, কেউ কর্ম করা যাব কেউ কর্ম করা যাব না এইসব বিধি ব্যবস্থা বিধি সব করা যাই বেদরে বিস্তার ভাবে সব বর্ণনা করা যাই, আপরে সব সব বর্ণনা করা যাব চতুর্থ অধ্যায় ইত্যাদি সব বেদরে বিভিন্ন কর্ম বিষয়ে বর্ণনা করা যায়। তেমন ইয়ে কর্ম যা আমি করা কথা বেদরে সমস্ত বর্ণনা করা যাই, কর্ম ব্রহ্ম তোবিধি তেমন আমি কহা বেদরে বেদ মধ্যে জন লোক লেখছেন তাহলে আমি কাহিঁ সেটা গ্রহণ করা, ভগবান কোথায় না না বেদকু যে কি লোক লেখি না ব্রহ্ম অক্ষর সমুদ্ভব অক্ষর অক্ষর কে যা ক্ষয় হবেনি অক্ষর বা ভগবান ভগবান ঠিক আসুন বেদ, তেমন বেদকু অপৌরুষে বলে কুহযাচ্ছে, বেদকু কি লোক লেখি না ভগবান পাখু আসুবার তাকে বেদ বলে কুহ তার নাম হচ্ছে গোটে নাম হচ্ছে শ্রুতি, শ্রুতি অর্থ শুনি শুনি মনে রাখুলে আমার যে অন্য তিনোটি যুগ রয়েছে সত্য প্রত্যয় দ্বাপর এই তিন যুগের লোক স্মরণ শক্তি এত উন্নত লা কেবল গুরু শিষ্য পরম্পরার শ্রবণ করে সে মনে করলে, তেমন বেদর আউ গোটে নাম হচ্ছে শ্রুতি। যেহেতু কলি যুগের আমার আঠটি জিনিস কমি কমিকা যাচ্ছি তাদের স্মৃতি শক্তি মধ্যে গোটিয়ে রয়েছে আমার শ্রীমৎ ভাগবত বর্ণনা করা যাই, অথ কল তথা স্থান দিন ধর্ম সত্যং শৌচং ক্ষমা দয়া কালীন বর্ণ রাজন অক্ষন্তি আয়ু বল স্মৃতি, এই আঠটি জিনিস আমার কমি কমিকা যাচ্ছে, ধর্ম সত্য শৌচ ক্ষমা দয়া আয়ুষ বল স্মৃতি এই আঠটি জিনিস আমার কমি কমিকা যাচ্ছে। তেমনি যেহেতু আমি স্মৃতি শক্তি কমি যাচ্ছি আমার গত গত মানে কালি গতকালি আমি এই সময় কম করতে আমি হঠাৎ কইপার না আমি মনে পকাইয়া পড়ব এবং বর্ষ বতলে কম করছিল বর্তমান সে কথা মধ্যে ভুলে যা, তেমন ইয়ে হচ্ছে আমার স্মরণ শক্তি কমি যাচ্ছে সেটাই ভগবান নিজে আসি ব্যাসদেব রূপে আসি এ বেদ সব রচনা কলে লিপিবদ্ধ কলে, তেমন এ বেদ ভগবান ঠিক আসুন এটি কুহযাচ্ছে ভগবান নিঃশ্বাস জাত হচ্ছেন বেদ, ভগবান যেকোন অঙ্গে যেকোন কার্য করেপারে ইয়ে হচ্ছে ভগবান ভগবত্তা, আমি সেটি ভগবান কুহযাচ্ছে ভগবদ গীতার চতুর্ধায় ভগবান কুছেন যে জন্ম কর্ম চমে দিব্যম, ভগবান সবু কিছু দিব্য আমি ভাই নুহ সেটাকে প্রথমে বুঝবাকে পড়ব, তেমন ভগবান নিঃশ্বাসের মধ্যে কথা কইপারে এবং প্রভাত মহারাজ উদাহরণ করছেন ভগবান মানে মানে ইচ্ছণ করি বা দৃষ্টিপাত করে সে মধ্যে গর্ভাধারণ করে পারছেন যে তাঙ্কর শক্তি সব রয়েছে, জ ଯେକୌଣସି ଇନ୍ଦ୍ରିୟରେ ଯେକୌଣସି କର୍ମ ସେ କରିପାରିବେ। ଇଏ ହେଉଛି ଭଗବାନଙ୍କର ଭଗବତ୍ତା। ବ୍ରହ୍ମସଂହିତାରେ ସେଟା କୁହାଯାଉଛି, ଅଙ୍ଗାଣି ଯଶ ସକଳ ଇନ୍ଦ୍ରିୟ ବୃତ୍ତିମନ୍ତି ପଶ୍ୟନ୍ତି ପାନ୍ତି କଳୟନ୍ତି ଚିରଂ ଜଗାନ୍ତି ଆନନ୍ଦ ଚିନ୍ମୟ ସଦୁ ଜଳ ବିଗ୍ରହସ୍ୟ ଗୋବିନ୍ଦ ମାଳି ପୁରୁଷଂ ତମଂ ଭଜା। ଭଗବାନଙ୍କ ଶରୀର ହେଉଛି ଆନନ୍ଦ ଚିନ୍ମୟ ଏବଂ ଆନନ୍ଦ ସତ୍ଚିତ୍ ଏବଂ ଆନନ୍ଦମୟ ଶରୀର। ଭଗବାନଙ୍କ ଶରୀର କହିଲେ ସତ୍ କହିଲେ ସବୁବେଳେ ପାଇଁ ରହିଛନ୍ତି ସେ, ଏବଂ ଚିତ୍ କହିଲେ ପୂର୍ଣ୍ଣ ଜ୍ଞାନମୟ ଏବଂ ସବୁବେଳେ ସେ ଆନନ୍ଦରେ ଅଛନ୍ତି। ଆମେ ସବୁବେଳେ ଖୋଜି ବୁଲୁଛେ ଆନନ୍ଦ କେଉଁଠି ମିଳିବ, ଆମେ ସବୁବେଳେ ଦୁଃଖମୟ ଅବସ୍ଥାରେ ଅଛେ। ଆମେ ଅସତ୍ ଶରୀର ପ୍ରାପ୍ତ ହେଇଛେ, ଏ ଶରୀର ଆସୁଛି କିଛି କାଳ ରହୁଛି ଏବଂ ଅତିକାଳ ନଷ୍ଟ ହେଇଯାଉଛି, ତେଣୁ ଇଏ ହେଉଛି କ୍ଷର। କିନ୍ତୁ ବ୍ରହ୍ମାଙ୍କୁ ଭଗବାନଙ୍କୁ କହୁଛି ଅକ୍ଷର। ଏବଂ ଆମେ ହେଉଛେ ଆମେ ଜ୍ଞାନ ପ୍ରାପ୍ତ ହେଇପାରୁନି, ଆମେ ସେଥିପାଇଁ ବିଭିନ୍ନ ପ୍ରକାର ପୁସ୍ତକ ବା ବିଭିନ୍ନ ପ୍ରକାର ଗ୍ରନ୍ଥର ସାହାଯ୍ୟ ନେଇ ଜ୍ଞାନ ପ୍ରାପ୍ତ ହେଉଛେ। କିନ୍ତୁ ଭଗବାନ ହେଉଛନ୍ତି ପୂର୍ଣ୍ଣ ଜ୍ଞାନମୟ। ଭଗବାନଙ୍କର ଜନ୍ମ ହେଉଛନ୍ତି ବସୁଦେବଙ୍କ ଗୃହରେ, ଭଗବାନ ସେଠି ମାନେ ଚାରି ହସ୍ତରେ ବିଗ୍ରହ ପ୍ରକାଶ କରୁଛନ୍ତି, ଏବଂ ଭଗବାନ ଶଙ୍କରଚକ୍ର ଗଦା ପଦ୍ମ ଧାରଣ କରି ସେଠି ଆବିର୍ଭାବ ହେଉଛନ୍ତି, ଏବଂ ଭଗବାନ ଦଶଦେବ ଦେବଙ୍କୁ ବର୍ଣ୍ଣନା କରୁଛନ୍ତି କିଭଳି ଅତୀତ କାଳରେ ସେ ବୃଷ୍ଣି ଏବଂ ସୁତପା ଏଇଭଳି ଭାବରେ ସେ ତପସ୍ୟା ବହୁତ ବର୍ଷ ତପସ୍ୟା କଲା ପରେ ଭଗବାନ ତାଙ୍କ ଉପରେ ସନ୍ତୁଷ୍ଟ ହେଇ ତାଙ୍କୁ ବର ପ୍ରଦାନ କରୁଥିଲେ, ଏବଂ ସେଥିରେ ଏଇ ବୃଷ୍ଣି ଏବଂ ସୁତପା ଯେତେବେଳେ ଭଗବାନ ପୁତ୍ର ରୂପେ କାମନା କରିଥିଲେ, ତେଣୁ ସେ ଭଗବାନ ଆସୁଛନ୍ତି, ବିଭିନ୍ନ ସମୟରେ ଆସୁଛନ୍ତି। ବୃଷ୍ଣିଙ୍କର ଗର୍ଭରେ ଆସିଥିଲେ, ସେଥିପାଇଁ କୃଷ୍ଣି ଗର୍ଭ ବୋଲି ଭଗବାନଙ୍କର ନାମ ହେଇଥିଲା। ତାପରେ ଆସିଛନ୍ତି କଶ୍ୟପ ଏବଂ ଦିତିଙ୍କର କୁ ଆଶ୍ରୟ କରି ସେ ଆସିଛନ୍ତି, ବାମନ ରୂପରେ ଆସିଛନ୍ତି, ହଁ ବାମନ ରୂପରେ ଆସିଛନ୍ତି, ଏବଂ ତୃତୀୟ ଆବିର୍ଭାବ ଏଠି ହୋଇଛନ୍ତି ବସୁଦେବ ଏବଂ ଦେବକୀର ଭଗବାନ କୃଷ୍ଣ ରୂପରେ ଆସିଛନ୍ତି। ସେ କଥା ସେଥିପାଇଁ ମନେ ପକାଉଛନ୍ତି, ସମସ୍ତ ଜ୍ଞାନ ତାଙ୍କର ରହିଛି। ତାଙ୍କର ଜ୍ଞାନ ପ୍ରାପ୍ତ ହେବା ପାଇଁ ଆଜିକାଲି ଆମର ଯେଉଁମାନେ ବାହାରୁଛନ୍ତି, ବିଭିନ୍ନ ପ୍ରକାର ଭଗବାନ ବାହାରୁଛନ୍ତି, ସେମାନେ ବହୁତ ବର୍ଷ ତପସ୍ୟା କରି ବହୁତ ଜ୍ଞାନ ଲାଭ କରି ସିଦ୍ଧି ଲାଭ କରି ସେମାନେ ବର୍ତ୍ତମାନ ନିଜକୁ ଭଗବାନ ବୋଲି ଘୋଷଣା କରୁଛନ୍ତି। କିନ୍ତୁ ଭଗବାନ ଯେତେବେଳେ ଆସୁଛନ୍ତି, ସେ କୌଣସି ତପସ୍ୟା କରି ଭଗବାନ ହେଉନାହାନ୍ତି, ବା ସେ କୌଣସି ଜ୍ଞାନ ପ୍ରାପ୍ତ ହେବା ପାଇଁ କାହା ପାଖକୁ ଯାଉନାହାନ୍ତି। ଯଦି ଭଗବାନ ସଞ୍ଜୀବନୀ ମୁନି ପାଖକୁ ଯାଇଥିଲେ, କିନ୍ତୁ ସେ 64 ଦିନରେ 64 କଳା ସେ ପ୍ରାପ୍ତ ହୋଇଗଲେ। ଏ ଆମମାନଙ୍କୁ ଶିଖିବା ପାଇଁ ସେ ଗୁରୁ ଗ୍ରହଣ କରୁଛନ୍ତି, ଯେ ଗୁରୁଙ୍କର ଆବଶ୍ୟକତା ଯେଉଁଥିପାଇଁ ଭଗବାନ ସେଥିପାଇଁ ଗୁରୁ ଗ୍ରହଣ କରୁଛନ୍ତି, ନହେଲେ ଭଗବାନ ଜନ୍ମରୁ ହିଁ ତାଙ୍କର ଭଗବତ୍ତା ପ୍ରଦର୍ଶନ କରିଛନ୍ତି, ତାଙ୍କର ସମସ୍ତ ଜ୍ଞାନ। ଭଗବାନ କହିଲେ ସମସ୍ତ 6ଟି ଐଶ୍ୱର୍ଯ୍ୟ ଯେ ପରିପୂର୍ଣ୍ଣ ତାଙ୍କୁ ଭଗବାନ ବୋଲି କୁହାଯାଉଛି। ଐଶ୍ୱର୍ଯ୍ୟ ସମଗ୍ର ବୀର୍ଯ୍ୟ ଦଶଶ୍ରିୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମତି ଭଗବାନ। ସମସ୍ତ ଐଶ୍ୱର୍ଯ୍ୟ ବୀର୍ଯ୍ୟ ସମସ୍ତ ଶକ୍ତି ସମସ୍ତ ଦଶ ସମସ୍ତ ସୌନ୍ଦର୍ଯ୍ୟ ଜ୍ଞାନ ଏବଂ ବୈରାଗ୍ୟ ଏଇ 6ଟି ଯେ ପରିପୂର୍ଣ୍ଣ ପୂର୍ଣ୍ଣ ଭାବରେ ଏଇ 6ଟି ଯାହାର ରହିଛି ଐଶ୍ୱର୍ଯ୍ୟ, ସେମାନେ ହେଉଛନ୍ତି ସିଏ ହେଉଛନ୍ତି ପ୍ରକୃତର ଭଗବାନ। ତେଣୁ ଏ ଭଗବାନ ତାଙ୍କର ଭଗବତ୍ତା ଯେତେବେଳେ ବିଭିନ୍ନ ସମୟରେ ଆସୁଛନ୍ତି, ତାଙ୍କର ଭଗବତ୍ତା ପ୍ରଦର୍ଶନ କରୁଛନ୍ତି, ତେଣୁ ସେଇ ଭଗବାନଙ୍କଠାରୁ ଏ ଜ୍ଞାନ ଆସୁଛନ୍ତି। ବ୍ରହ୍ମା ଯିଏକି ଭୌତିକ ଜଗତ ପ୍ରଥମ ସୃଷ୍ଟ ଜୀବ, ସେ ମଧ୍ୟ ଜାଣିପାରୁନା ଯେ ସେ କିଏ, ତେଣୁ ଭଗବାନ ତାଙ୍କୁ ଏଇ ଜ୍ଞାନ ଏ ବେଦକୁ ପ୍ରଦାନ କରୁଛନ୍ତି। ତାଙ୍କ ହୃଦୟରେ 4ଟି ଶ୍ଳୋକରେ ସମସ୍ତ କିଛି ଜ୍ଞାନ ଭଗବାନ ପ୍ରଦାନ କରୁଛନ୍ତି। ଆମର କୁହାଯାଇଛି ଶ୍ରୀମଦ୍ ଭାଗବତ ଦ୍ୱିତୀୟ ସ୍କନ୍ଧରେ ଏସବୁ ବିଷୟରେ ବର୍ଣ୍ଣନା କରାଯାଇଛି। 4ଟି ଶ୍ଳୋକରେ ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରିଛନ୍ତି ବ୍ରହ୍ମାଙ୍କୁ, ଏବଂ ବ୍ରହ୍ମା ସେଇ ଜ୍ଞାନ ପ୍ରାପ୍ତ ହେଇ ଭୌତିକ ଜଗତ ସମସ୍ତ କିଛି ସୃଷ୍ଟି କରୁଛନ୍ତି। ବର୍ତ୍ତମାନ ଯାହା ଆମେ ସୃଷ୍ଟି ଦେଖୁଛେ, ଏସବୁ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି କରାଯାଇଛି। ସେଇ 4ଟି ଶ୍ଳୋକରେ ସେ ସମସ୍ତ ଜ୍ଞାନ ପ୍ରାପ୍ତ ହେଇଯାଇଛନ୍ତି। ତେଣୁ ଭଗବାନଙ୍କଠାରୁ ଏଇ ବେଦ ଆସୁଛନ୍ତି, ହେଉଛି ବ୍ରହ୍ମ ଅକ୍ଷର ସମ୍ଭବ ଏବଂ ତସ୍ମାତ୍ ସର୍ବଗତମ ବ୍ରହ୍ମ ନିତ୍ୟ ଯଜ୍ଞ ପ୍ରତିଷ୍ଠିତ। ତେଣୁକରି ବେଦରେ ବିଭିନ୍ନ ପ୍ରକାର ଯଜ୍ଞ କର୍ମର ବ୍ୟବସ୍ଥା ସବୁ କରାଯାଇଛି। ତେଣୁ ଏଇ ଆମର ଆମେ ଯେତେବେଳେ ବିଭିନ୍ନ କାର୍ଯ୍ୟରେ ସବୁ ରହୁଛେ, ବିଭିନ୍ନ କାର୍ଯ୍ୟରେ ରହୁଛେ କାର୍ଯ୍ୟ କରୁଛେ, ତା ଦେହରୁ ଆମକୁ ଏଇଟା ଦେଖିବାକୁ ପଡ଼ିବ ଯେ ଆମର ବେଦ ଅନୁସାରେ କାମ କରିବାକୁ ପଡ଼ିବ। ବେଦ ଅନୁସାରେ ବେଦ ଯେଉଁ ରହିଛି ବେଦବିଧି ଅନୁସାରେ ଆମେ ଯଦି କାର୍ଯ୍ୟ ନ କରିବା ତାହେଲେ କ'ଣ ହେବ ତା ପର ଶ୍ଳୋକରେ ସେଟା ବର୍ଣ୍ଣନା କରାଯିବ। ଅଭାୟୁର ଇନ୍ଦ୍ରିୟ ରାମ ମୋହନ ପାଥ, ଇଏ ହେଉଛି ଚକ୍ର ଏବଂ ପ୍ରବର୍ତ୍ତନ ଚକ୍ର ନାନୁ ବର୍ତ୍ତ ଅତିହଜ ଅଭାୟୁର ଇନ୍ଦ୍ରିୟ ରାମ ମୋହନ ପାଥ ସରିଯିବ। ତାଙ୍କର ଜୀବନ ହେଉଛି ବୃଥା ହେଇଯାଉଛି, ଲୋଭଙ୍କ ପାଖରେ ସହିପରି, ଏବଂ ତାଙ୍କ ଆୟୁଷ ମଧ୍ୟ ପାପପୂର୍ଣ୍ଣ ଆୟୁଷ ହେଇଯାଉଛି, ଅଭାବ ଇନ୍ଦ୍ରାମ ମୋଘମ ପାର୍ଥ ସହିବ। ତେଣୁ ଇଏ ହେଉଛି ଇନ୍ଦ୍ରିୟ ରାମ ଏବଂ ପ୍ରବୃତ୍ତି ଚକ୍ରମ ନାନ ପ୍ରତ୍ୟୟ ହେଉଛି ଅଭାବ ଇନ୍ଦ୍ରିୟ ରାମ, ଇନ୍ଦ୍ରିୟ ମାନଙ୍କରେ ସେମାନେ ଆନନ୍ଦ ଭୋଗ କରିବା ପାଇଁ ଚାହୁଁଛନ୍ତି। ଏଇଭଳି ଭାବରେ ଅଧିକାଂଶ ଲୋକ ଜୀବନଯାପନ କରୁଛନ୍ତି, ଖାଲି ଇନ୍ଦ୍ରିୟକୁ ଭୋଗ କରିବା ପାଇଁ, ଇନ୍ଦ୍ରିୟକୁ ଆନନ୍ଦ ଦେବା ପାଇଁ ସେମାନେ ଜୀବନଯାପନ କରୁଛନ୍ତି। ତେଣୁ ଆପଣ ସରକାର କହିବେ, ଭଗବାନ କହିବେ ଯେ ଇଏମାନେ ହେଉଛନ୍ତି ଆମର ପ୍ରକୃତ ଶତ୍ରୁ। କାମ ଏତ କ୍ରୋଧ ଏତ ରଜଗୁଣ ସମ୍ଭବ ମହାତନ ମହାପାପ୍ମା ବିଧି ଏନମ୍ ଇହ ବୈରିଣମ୍, ଏମାନେ ହେଉଛନ୍ତି ଆମର ଶତ୍ରୁ, କିନ୍ତୁ ଆମେ ହେଉଛେ ଏମାନଙ୍କର ଆମେ ହେଉଛେ ଆମର ଯେଉଁ ପ୍ରକୃତ ଲକ୍ଷ୍ୟ ହେଉଛି ଏଇ ଇନ୍ଦ୍ରିୟମାନଙ୍କୁ କେମିତି ଆନନ୍ଦ ଦେବା, ଏତିକି ହିଁ ଆମ ଜୀବନ ଚାଲିଯାଉଛି। ଆମର ଶତ୍ରୁମାନଙ୍କୁ ଆମେ ସନ୍ତୁଷ୍ଟ କରିବାର ଆମ ଜୀବନ ଚାଲିଯାଉଛି, ତେଣୁ ଆମେ ଜାଣିପାରୁନେ। ତେଣୁକରି ଭଗବାନ ଏ ଜ୍ଞାନ ପ୍ରଦାନ କରୁଛନ୍ତି ଯେ ଆମର ପ୍ରକୃତ କର୍ତ୍ତବ୍ୟ ହେଉଛି ବେଦ ଅନୁସାରେ, ବେଦ ବିଧି ଅନୁସାରେ ଯାହା ସବୁ କର୍ମ କରାଯାଇଛି ସେ ବେଦବିଧି ଅନୁସାରେ ଆମେ କର୍ମ କରିବା। ତେଣୁ ଏ ବେଦବିଧି ଯେଉଁ ରହିଛି, ବର୍ତ୍ତମାନ ଆମର ଏ ଯଜ୍ଞ ବିଷୟରେ ଯେଉଁ ରହିଛି, ବିଭିନ୍ନ କର୍ମ କେମିତି କରାଯିବ, ଏ କର୍ମ ବହୁତ ବିସ୍ତାର ସବୁ ରହିଛି। ପ୍ରଭୁପାଦ ମହାରାଜ ଅନ୍ୟ ପକ୍ଷରେ କହିଛନ୍ତି, ଯେଉଁମାନେ ସେସବୁ କହୁଛନ୍ତି ପ୍ରଭୁପାଦ ମହାରାଜ ଯେ ଯେଉଁମାନେ ଏପରିକି ଯେଉଁମାନେ ବେଦ ନିର୍ଦ୍ଦେଶ ମାନି ନ ପାରୁଛନ୍ତି, ଆମେ ତ ବେଦ ଅଧ୍ୟୟନ କରିପାରୁନୁ, ବେଦରେ କ'ଣ ସବୁ ରହିଛି ସବୁ ଜିନିଷ ଜାଣିପାରୁନୁ, କିନ୍ତୁ ସେମାନେ କୃଷ୍ଣ ଚେତନା ବିଧି ଗ୍ରହଣ କରିପାରନ୍ତି, ଏବଂ ସେମାନେ ଯଦି ଏ କୃଷ୍ଣ ଚେତନା ବିଧି ଯେଉଁ ରହିଛି ଏ ବେଦ ଉପରେ ପ୍ରତିଷ୍ଠିତ ହେଇଛି, ବେଦରେ ଯାହା ସବୁ ରହିଛି ଆମର ଯେମିତି କଳିଯୁଗରେ ଆମେ ଦେଖିବା ଯଜ୍ଞ କର୍ମ ଯେଉଁ କଥା କୁହାଗଲା, ଆମର ଭଗବତ ଦଶମ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଯଜ୍ଞାନାମ ଜପ ଯଜ୍ଞରଶ୍ମି, ଯଜ୍ଞ ଭିତରେ ଯେତେ ପ୍ରକାର ଯଜ୍ଞ ଅଛି, ବହୁତ ପ୍ରକାର ଯଜ୍ଞ ପରେ ସବୁ ବିସ୍ତାର କରାଯିବ, ଦ୍ରବ୍ୟ ଯଜ୍ଞ, ତପଯଜ୍ଞ, ଯୋଗଯଜ୍ଞ, ତଥାପରେ ଶ୍ରଦ୍ଧାୟ ଜ୍ଞାନ ଯଜ୍ଞ ଯଥା ସଂସ୍କୃତ କଥା ଏବଂ ବହୁବିଧା ଯଜ୍ଞ ବିଧତା ବ୍ରହ୍ମଣ, ବହୁ ପ୍ରକାର ଯଜ୍ଞର ବ୍ୟବସ୍ଥା କରାଯାଇଛି ବେଦରେ, ବହୁତ ଯଜ୍ଞର ବ୍ୟବସ୍ଥା ରହିଛି। କିନ୍ତୁ ଭଗବାନ ଭଗବତୀଙ୍କ ଦଶମତାରେ କହିଲେ ଯେ ଯଜ୍ଞାନାମ ଜପ ଯଜ୍ଞସ୍ମି, ଯଜ୍ଞମାନଙ୍କ ଭିତରେ ଶ୍ରେଷ୍ଠ ଯଜ୍ଞ କେଉଁଟା ନା ଜପ ଯଜ୍ଞ, ଜପ ଯେଉଁ ଆମେ ଭଗବାନଙ୍କ ନାମ ଜପିତ କରୁଛେ ଇଏ ହେଉଛି ଶ୍ରେଷ୍ଠ ଯଜ୍ଞ ବୋଲି କୁହାଯାଇଛି ଭଗବତ ଦଶମତା। ତେଣୁ ଭଗବାନଙ୍କର କେଉଁ ନାମ ଆମେ ଜପ କରିବା ସେଇଟା ମଧ୍ୟ ବିଭିନ୍ନ ଶାସ୍ତ୍ରରେ ସେ ବର୍ଣ୍ଣନା କରାଯାଇଛି, ଆମର କଳିସଂତର ନିକଟସ୍ତରେ କୁହାଯାଇଛି ଯେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତେଣୁ ଏଇ ଯେଉଁ ଭଗବାନଙ୍କ ନାମ ଇତି ଷୋଡ଼ଶକମ ନାମ, ଏ ଷୋଳଟି ନାମ ରହିଛି, କଳି କର୍ଣ୍ଣଶ ନାଶନ, କଳି ଯୁଗର ବିଶେଷ ଭାବରେ କଳି ଯୁଗ ପାଇଁ ସେ କଳି ସନ୍ତରଣୀ ଉପନିଷଦ ବ୍ୟବସ୍ଥା କରାଯାଇଛି, କଳି କଳି ଯୁଗ ଲୋକମାନଙ୍କ ପାଇଁ ସେ ଉଦ୍ଦିଷ୍ଟ ହେଇଛି କଳି ସନ୍ତରଣ ଉପନିଷଦ। ତେଣୁ ସେଠି କୁହାଯାଉଛି ଏଇ ଯେଉଁ ଷୋଳଟି ନାମ ରହିଛନ୍ତି ଇତି ଷୋଡ଼ଶକମ ନାମ କଳି କର୍ଣ୍ଣଶ ନାଶନ, କଳି ଯୁଗର ବିଭିନ୍ନ ପ୍ରକାର ଦୋଷ ରହିଛି, କଳି ଦୋଷ ନିଧିରେ ଆୟୋଜନ ବୋଲି କୁହାଯାଉଛି, କଳି ଦୋଷକୁ ଯଦି ଆମେ ଦେଖିବା ତାହେଲେ ସମୁଦ୍ର ପରିମାଣ ଦୋଷ ରହିଛି, କିନ୍ତୁ ତାପରେ ଗୋଟିଏ ଭଲ ଗୁଣ ହେଉଛି ଏଇ ଭଗବାନଙ୍କ ନାମ ଇତି ଷୋଡ଼ଶକମ ନାମ କଳି କର୍ମଶ ନାଶନ, ସମସ୍ତ କଳିର ଯେତେ ପ୍ରତିକ୍ରିୟା ରହିଛି ସବୁକିଛି ନଷ୍ଟ କରିଦେଇପାରିବ, ଏବଂ ନାସ୍ତ୍ର ପରତର ପ୍ରାୟ ସର୍ବବେଦେଷୁ ଦୃଶ୍ୟତେ, ଆମେ ସମସ୍ତ ବେଦ ଯଦି ଅଧ୍ୟୟନ କରିବା ଏଠି ଯେଉଁ କୁହାଯାଉଛି କର୍ମ ବ୍ରହ୍ମ ଭବବିଧି, ବେଦରେ ସମସ୍ତ ପ୍ରକାର କର୍ମ ବର୍ଣ୍ଣନା କରାଯାଇଛି, ତେଣୁ ଆମେ ଯଦି ସମସ୍ତ ବେଦ ପାଠ କରିବା, ସମସ୍ତ ବେଦ କହିଲେ ଖାଲି ଯେ ଚାରୋଟି ବେଦ ରହିଛି ରୂପ ସାମ ବେଦ ଅର୍ଥବତା ନୁହଁ, ଇତିହାସ ପୁରାଣ ଆଦି ପଞ୍ଚମ ବେଦ ଉଚ୍ଚତ ବୋଲି କୁହାଯାଉଛି, ଆମେ ଯେଉଁ ଚାରୋଟି ବେଦ, ଚାରୋଟି ବେଦର ଯେଉଁ ଶ୍ଳୋକ ସଂଖ୍ୟା ହେଉଛି 20,000, ଏବଂ ଯେଉଁ ମହାଭାରତକୁ ଇତିହାସ ବୋଲି କୁହାଯାଉଛି, ଏ ଇତିହାସ ଯଦି ମହାଭାରତ ଯେଉଁମାନେ ପଢ଼ିବେ ସେଥିରେ ଶ୍ଳୋକ ସଂଖ୍ୟା ହେଉଛନ୍ତି 100,000 ଶ୍ଳୋକ, ଏବଂ ଆମର ଯେଉଁ 18 ପୁରାଣ ଅଛନ୍ତି ସେ ପୁରାଣର ଶ୍ଳୋକ ସଂଖ୍ୟା ହେଉଛନ୍ତି 400,000 ଶ୍ଳୋକ ଅଛନ୍ତି, ଏବଂ ଆମର ରାମାୟଣ ଯେଉଁ ଅଛନ୍ତି ସେ ଅଛନ୍ତି 25,000 ଶ୍ଳୋକ ଅଛନ୍ତି ତା ଦେହରେ, ଏବଂ ଏହିଭଳି ଭାବରେ ଉପନିଷଦ ବେଦାନ୍ତ ସୂତ୍ର ଏମିତି ଅନେକ ଶ୍ଳୋକ ମାନେ ଅନେକ ଶାସ୍ତ୍ର ଅଛନ୍ତି, କିନ୍ତୁ ଯଦି ଆମେ ସମସ୍ତ ଆମର ତ ଭଗବତ ଗୀତା ପଢ଼ିବାକୁ ମଧ୍ୟ ସମୟ ହେଉନି, କିନ୍ତୁ ଯଦି ଆମେ ସମୟ ବାହାର କରି ସମସ୍ତ ବେଦକୁ ଅଧ୍ୟୟନ କରିବା କହିଯାଉଛି ନାତ୍ର ପରତ୍ର ପାୟ ସର୍ବବିଧି ସୁଦେଶ। ଆଠାରୁ ଆଉ କିଛି ଉନ୍ନତର ଉପାୟ ନାହିଁ। ସମସ୍ତେ ବେଦ ଅଧ୍ୟୟନ କରିଲେ ମଧ୍ୟ ଜଣେ ଜାଣିବ ଯେ ଆଠାରୁ ଉନ୍ନତର ଉପାୟ ନାହିଁ। ତେଣୁ ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟ ପନ୍ଦର ଶ୍ଳୋକରେ ଭଗବାନ କହୁଛନ୍ତି ଯେ ସର୍ବଶ୍ରେଷ୍ଠାହଂ ହୃଦି ସନ୍ନିବିଷ୍ଟ ମତ ସ୍ମୃତି ଜ୍ଞାନମ ଅପହନମ ଚ ବେଦେଇ ତ ସର୍ବେଇ ରହମେଦ୍ୟ ବେଦ୍ୟ ବେଦାନ୍ତ ବେଦ ବିଧି ସମସ୍ତ ସମସ୍ତ ଜୀବମାନଙ୍କ ହୃଦୟରେ ଖାଲି ଯେ ମଣିଷମାନଙ୍କ ହୃଦୟ ଅଛନ୍ତି ଭଗବାନ ତାହା ନୁହଁ। ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି 84 ଲକ୍ଷ ପ୍ରକାର ଜୀବମାନଙ୍କ ହୃଦୟରେ ଭଗବାନ ରହିଛନ୍ତି ସର୍ବଶ୍ରେଷ୍ଠାହଂ ହୃଦି ସନ୍ନିବିଷ୍ଟ। ଏବଂ ଭଗବାନଙ୍କଠାରୁ ସ୍ମୃତି ଜ୍ଞାନ ଏବଂ ବିସ୍ମୃତି ଏ ତିନୋଟି ଜିନିଷ ଆସ ମତ ସ୍ମୃତି ଜ୍ଞାନ ଅପହନ ଅଛି। ଏବଂ ସମସ୍ତ ବେଦରେ ଜ୍ଞାତ ବିଷୟ ହେଉଛନ୍ତି ଭଗବାନ ବେଦିତ ସର୍ବେଇ ରହମେଦ୍ୟ ବେଦ୍ୟ ବେଦାନ୍ତ କୃତ ବେଦବିଦ ସେ ହେଉଛନ୍ତି ବେଦର ରଚନାକାରୀ ବେଦାନ୍ତ କୃତ ଏବଂ ସେ ହେଉଛନ୍ତି ବେଦବିତ ଅର୍ଥାତ୍ ସେ ହିଁ ବେଦ ଜାଣନ୍ତି। ତେଣୁ ଭଗବାନ ସମସ୍ତଙ୍କର ହୃଦୟ ରହି ସମସ୍ତଙ୍କୁ ଜ୍ଞାନ ପ୍ରଦାୟ ବେଦ ଯେଉଁମାନେ ଅଧ୍ୟୟନ କରୁଛନ୍ତି ଯଦି ବେଦ ଅଧ୍ୟୟନ କରି ଭଗବାନ କୃଷ୍ଣଙ୍କୁ ଜାଣି ନ ପାରିଲେ ତାହେଲେ ତାଙ୍କର ବେଦ ଅଧ୍ୟୟନ କୃଥା ବେଦ ବେଦେଇ ତ ସାର୍ ବି ରହମେ ବେଦ୍ୟ। ଆମେ ଦେଖିବା ବେଦରେ ଯେମିତି ଆମର ଗୋଟେ ଉଦାହରଣ ଦେଉଛି ହେଉଛି କ୍ଷୀର ଅଛି ଗୋରସ ଆପଣ ସମ୍ବଲପୁରରେ କହୁଛନ୍ତି ଗୋରସ ତେଣୁ ଏଇ ଗୋରସ ଯେଉଁ ରହିଛି ଏଥିରେ ତା ଭିତରେ ଘିଅ ଅଛି କିନ୍ତୁ ସମସ୍ତେ ସେ ଘିଅଟାକୁ ଜାଣିପାରିବେ ନାହିଁ। ତାର କ୍ଷୀର ଗୋରସରୁ ଘିଅ ବାହାର କରିବା ପାଇଁ ପ୍ରୋସେସ୍ ରହିଛି ବା ପନ୍ଥା ରହିଛି ସେଇ ପନ୍ଥାରେ ଗଲେ ହିଁ ସେ ଘିଅଟା ବାହାରିପାରିବ ନହେଲେ ସମସ୍ତେ ସେଟାକୁ ବାହାର କରି ଜାଣିପାରିବେ ଦେଖିପାରିବେ ଆଖିରେ ଦେଖିଲେ ଜଣାପଡ଼ିବନି। ତେଣୁ ସେଇଭଳିଆ ବେଦରେ ଯଦିଓ ଭଗବାନ ବିଷୟରେ କୁହାଯାଇଛି କିନ୍ତୁ ଜଣେ ଖାଲି ବେଦ ଅଧ୍ୟୟନ କରିଦେଲେ ନିଜ ମେଧାଶକ୍ତି ମାଧ୍ୟମରେ ଜଣେ ବେଦ ଅଧ୍ୟୟନ କରିଦେଇଛି ତାହେଲେ ସେ ଭଗବାନ ଜାଣିଲା ତା ନୁହେଁ ସେ ଜାଣିପାରିବ ନାହିଁ। ସେଥିପାଇଁ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହୁଛନ୍ତି ଯେ ବେଦରେ ଯେଉଁ ବିଭିନ୍ନ ପ୍ରକାର କର୍ମକାଣ୍ଡ ବ୍ୟବସ୍ଥା ସବୁ ରହିଛି ଏ କର୍ମକାଣ୍ଡ ବ୍ୟବସ୍ଥା ଯେଉଁମାନେ ଅଧ୍ୟୟନ କରନ୍ତି ସେମାନେ ସେହି ପ୍ରତି ଆକୃଷ୍ଟ ହୋଇଯାଆନ୍ତି। ତେଣୁ ସେମାନେ ଭାବନ୍ତି ଜାମିମାନ ପୁଷ୍କିରାନ୍ ବାଚାଙ୍କୁ ପ୍ରବଦନ୍ତି ଅଭିପସ୍ଥିତ ବେଦବାଦ ତପାର୍ଥ ନାନ୍ୟଦ ଅସ୍ତିତି ବାଦ ବେଦରେ ଏଇ ଯେଉଁ ସୁନ୍ଦର ସୁନ୍ଦର କଥା ସବୁ ରହିଛି ଯେମିତି ଉନ୍ନତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ସ୍ୱର୍ଗ ଲୋକ ଇତ୍ୟାଦି ସେଠି କିଭଳି ବିଭିନ୍ନ ପ୍ରକାର ଐଶ୍ୱର୍ଯ୍ୟ ସବୁ ରହିଛି ଏଇସବୁ ବିଷୟରେ କର୍ମକାଣ୍ଡ ବେଦରେ କର୍ମକାଣ୍ଡ ଧାରାରେ ସେସବୁ ବର୍ଣ୍ଣନା କରାଯାଉଛି। ତେଣୁ ସେମାନେ କହନ୍ତି ଏଇ ଯେଉଁ ପୁଷ୍ପିତାଙ୍କ ବାଚନ ରହିଛି ବହୁତ ସୁନ୍ଦର ସୁନ୍ଦର ବାକ୍ୟ ସବୁ ରହିଛି ବେଦରେ ଜାମିମାନ ପୁଷ୍ପିତାଙ୍କ ବାଚନ ପ୍ରବଦନ୍ତି ଅଭିପସ୍ଥିତ ସେମାନେ କହନ୍ତି ଯେଉଁମାନେ ପ୍ରକୃତ ବୁଦ୍ଧିମାନ ବ୍ୟକ୍ତି ନୁହନ୍ତି ସେମାନେ କହନ୍ତି ବେଦର ଏଇଟା ହିଁ ସବୁଠୁ ସାର ଜିନିଷ। ତେଣୁ ଭଗବାନ କହୁଛନ୍ତି ସେମାନେ ହେଉଛନ୍ତି ବେଦ ବାଦର ତାପାତ ଯଦିଓ ସେମାନେ ବେଦ ଅଧ୍ୟୟନ କରୁଛନ୍ତି କିନ୍ତୁ ସେମାନେ ବେଦବିତ୍ ନୁହନ୍ତି। ବେଦବିତ୍ କେଉଁମାନେ ଭଗବାନ ତ ନିଜେ ବେଦବିତ୍ ତା ବାଦେ ଅନ୍ୟମାନେ ଯେଉଁମାନେ ବେଦବିତ୍ କେଉଁମାନେ ଭଗବାନ ପଞ୍ଚଦଶ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଭଗବାନ ସେମାନେ କହୁଛନ୍ତି ସେମାନଙ୍କ ବିଷୟରେ ଉର୍ଦ୍ଧମୂଳ ମଦ ଶାକ ମତ୍ସ୍ୟ ପ୍ରାହୁରଭ୍ୟମ ଛନ୍ଦାସି ଯଶ ପର୍ଣ୍ଣାନି ଯସ୍ତମ୍ ବେଦ ସ ବେଦବିତ୍ ସିଏ ହେଉଛନ୍ତି ପ୍ରକୃତରେ ବେଦ ଜାଣିଛନ୍ତି ବା ବେଦବିତ୍ ଯେଉଁମାନେ ସେମାନେ ଯେଉଁମାନେ ଏ ଭୌତିକ ଜଗତକୁ ଗୋଟେ ଓରଟା ବୃକ୍ଷ ବୋଲି ଜାଣନ୍ତି ଉର୍ଦ୍ଧମୂଳ ଯାହାର ଏଭଳି ଏ ଭୌତିକ ଜଗତକୁ ଗୋଟେ ଅସତ ବୃକ୍ଷ ସହିତ ତୁଳନା କରାଯାଇଛି ଯାହାର ମୂଳ ସବୁ ଉର୍ଦ୍ଧକୁ ଅଛି ଏବଂ ଫଳ ଫୁଲ ପତ୍ର ଇତ୍ୟାଦି ଏସବୁ ନିମ୍ନକୁ ରହିଛି ଉର୍ଦ୍ଧମୂଳ ଅଧସାକ୍ଷମ ଇଏ ହେଉଛି ଅସତ ଏଇ ଅସତ ହେଉଛି ଏଇ ଭୌତିକ ଜଗତ ହେଉଛି ସେ ଅସତ ଅସତ ବୃକ୍ଷ ଏବଂ ଛନ୍ଦାନି ଯେତେ ପରିଣାମୀ ତାର ପତ୍ର ଫୁଲ ଇତ୍ୟାଦି ସବୁ ଯାହାର ଛନ୍ଦ ବା ବିଭିନ୍ନ ଏଇ ଯେଉଁ ଆମର ବେଦରେ ଛନ୍ଦ ବନା ଅଛି ବିଭିନ୍ନ ପ୍ରକାର ମାନେ ବିଭିନ୍ନ ପ୍ରକାର ସ୍ୱର ଇତ୍ୟାଦି ସବୁ ରହିଛି ସେଭଳି ଭାବରେ ସେସବୁ ଯେଉଁମାନେ ଏଇ ଭୌତିକ ଜଗତକୁ ଜାଣନ୍ତି ସେ ଗୋରଟା ବୃକ୍ଷ ବୋଲି ଯେଉଁମାନେ ଜାଣନ୍ତି ଯସ୍ତମ୍ ବେଦ ସ ବେଦବି ଯେଉଁମାନେ ଏଇଟାକୁ ଜାଣନ୍ତି ସେମାନେ ହେଉଛନ୍ତି ପ୍ରକୃତରେ ବେଦବି। ତେଣୁ ଏଇ ଓଲଟା ବୃକ୍ଷ ଆମେ କେଉଁଠି ଦେଖିବା ଆମେ ଦେଖିବା ବିଭିନ୍ନ ଯେଉଁ ଜଳାଶୟ ଇତ୍ୟାଦି ଅଛି ଆମ ମହାନଦୀ ପାଖକୁ ଯଦି ଯିବା ସେଇଠି ସେଇ ନଦୀ ତଟରେ ଯେଉଁ ବୃକ୍ଷ ସବୁ ଅଛନ୍ତି ସେ ବୃକ୍ଷକୁ ଆମେ ଯଦି ଜଳରେ ଦେଖିବା ତାର ପ୍ରତିଫଳନ ଦେଖିବା ତାହେଲେ ସେ ବୃକ୍ଷ ସବୁ ଓଲଟା ଭାବରେ ଦେଖାଯିବ ଓଲଟା ବୃକ୍ଷ ବୋଲି ଦେଖିବା। ତେଣୁ ସେହି ଭାବରେ ଏ ଭୌତିକ ଜଗତ ଯେଉଁମାନେ ଜାଣନ୍ତି ଯେ ଏ ଭୌତିକ ଜଗତ ହେଉଛି ମାୟାମୟ ଜଗତ ଇଏ ପ୍ରକୃତ ଜଗତ ନୁହଁ ପ୍ରକୃତ ଜଗତ ହେଉଛି ଚିତ୍ ଜଗତ ବା ଭଗବତ ଧାମ ଯେଉଁ ରହିଛି, ଇଏ ହେଉଛି ପ୍ରକୃତ ଧାମ। ତାର ପ୍ରତିଫଳନ ହେଉଛି ଏଇଟା ଭୌତିକ ଜଗତ। ଏଇଟାକୁ ଯେଉଁମାନେ ଜାଣନ୍ତି ବେଦ ଅଧ୍ୟୟନ କରି ସେମାନଙ୍କୁ ବେଦବିତ୍ ବୋଲି କୁହାଯାଉଛି। ତେଣୁ ବେଦ ଅଧ୍ୟୟନ କରି ଯଦି ଆମେ ଭଗବାନଙ୍କୁ ନ ଜାଣିପାରିଲେ ତାହେଲେ ସେମାନଙ୍କୁ କୁହନ୍ତି ବେଦ ବାଦ ରଥାପାଠ। ତେଣୁ ଏଇ ବେଦରେ ଯେଉଁ ବିଭିନ୍ନ ପ୍ରକାର କର୍ମ ବ୍ୟବସ୍ଥାର ସବୁ ରହିଛି, ଏ କର୍ମ ବିଶେଷ ଭାବରେ ଆମକୁ ଏଇ ବେଦ ଉପରେ ଆଧାରିତ ହୋଇଛି ଆମର ଏଇ କୃଷ୍ଣ ଚେତନା। ଭଗବାନ ଯେଉଁ କଥା ସବୁ କହିଛନ୍ତି ସେଇ ଅନୁସାରେ ଯଦି ଆମେ କାର୍ଯ୍ୟ କରିବା, ଭଗବାନ କହୁଛନ୍ତି ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯେଉଁମାନେ ଭକ୍ତ ରହିଛନ୍ତି ତଦମ ଭକ୍ତି ପ୍ରଭୃତ ସ୍ନାମୀ ପ୍ରେତାତ୍ମା। ଭଗବାନ ଆପଣମାନଙ୍କ ମାତାଜୀମାନେ ଆଜି କେତେ ଜଣ ସବୁ ବିଭିନ୍ନ ଫଳ ଫଳ ସବୁ ଆଣି ଭଗବାନଙ୍କୁ ଅର୍ପଣ କରିଛନ୍ତି। ଯିଏ ଯାହା ଦେଉଛନ୍ତି, କିଏ ପତ୍ରଟେ ଦେଉଛନ୍ତି, କିଏ ଫୁଲଟେ ଦେଉଛନ୍ତି, କିଏ ଫଳଟେ ଦେଉଛନ୍ତି, କିଏ ଜଳମୁଣ୍ଡେ ଦେଉଛନ୍ତି, ଯାହା ଦେଲେ ମଧ୍ୟ ଯଦି ଭକ୍ତିର ସହିତ ଅର୍ପଣ କରାଯାଇଛି ତାହେଲେ ସିଏ ହେଉଛନ୍ତି ସେ ଭଗବାନ ତାକୁ ଗ୍ରହଣ କରନ୍ତି। ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯେଉଁମାନେ ଭକ୍ତ ପ୍ରଛନ୍ତି ପ୍ରଧାନ ଭକ୍ତି ବିପ୍ରତ ମସ୍ନାମ ଜୟତାର୍ପଣ ଭଗବାନ ତ ସବୁ ଗ୍ରହଣ କରନ୍ତି। ତେଣୁ ଇଏ ହେଉଛି ଆମକୁ ଯେଉଁ କର୍ମ ରହିଛି ବିସ୍ତାର ଭାବରେ ରହିଛି ବର୍ଣ୍ଣନା କରାଯାଇଛି କର୍ମ। ତେଣୁ ଏଇ କର୍ମ ଆମେ ବିଶେଷ ଭାବରେ ଜାଣିବା ଯଦି ଆମେ ଭଗବାନ କହୁଛନ୍ତି ଭଗବତ ନବଧ୍ୟାରେ ଯତ୍ କରୋତି ଯତ୍ ଅସ୍ନାସି ଯତ୍ ଜୁହୋସି ଦଦାସି ଯତ୍ ଯତ୍ ତପସ୍ୟସି କୌନ୍ତେୟ ତତ୍ ପୁରୁଷମ ଦର୍ପଣ। ଆପଣ ଯାହା କରୁଛନ୍ତି, ଯତ୍ କରୋତି ଯତ୍ ଅସ୍ନାସି ଯାହା ଗ୍ରହଣ ଖାଦ୍ୟ ଖାଉଛନ୍ତି ଏବଂ ଯେଉଁ ଜୁହୋତି ଯେଉଁ ଯଜ୍ଞ ଆପଣମାନେ କରୁଛନ୍ତି ଏବଂ ଯେଉଁ ଦାନ ଆପଣମାନେ କରୁଛନ୍ତି ଯଦାସି ଯତ୍ ଏବଂ ଯେଉଁ ତପସ୍ୟା ଆମେ କରୁଛେ ସେସବୁ କିଛି ମୋତେ ତତ୍ ପୁରୁଷ ମଦର୍ପଣ ସେସବୁ ମୋତେ ଅର୍ପଣ କର। ତେଣୁ ଏହିଭଳି ଭାବରେ ଆମେ ଯଦି ଆମର ଜୀବନଯାପନ କରିବା ବିଶେଷ ଭାବରେ ଆମର ଏଇ କୃଷ୍ଣ ଚେତନା ସଂଘ ଯେଉଁ ରହିଛି ସେ ସେଇ ତାରି ଉପରେ ହିଁ ଆଧାରିତ ରହିଛି। ଆମର ମାତାଜୀମାନେ ଯେଉଁମାନେ ଘରେ ରହୁଛନ୍ତି ସେମାନେ ବିଶେଷ ଭାବରେ ତାଙ୍କର ଅଧିକାଂଶ ସମୟ ଯାଉଛି ରୋଷେଇରେ ଯାଉଛି ବା ସେହି ସଂକ୍ରାନ୍ତୀୟ କାର୍ଯ୍ୟ ବା ସେହି ଘର ସଫା ସଫେଇ ଇତ୍ୟାଦି ଦାୟିତ୍ୱରେ ସେଇଥିରେ ହିଁ ସେମାନଙ୍କର ସମୟ ଯାଉଛି। ତେଣୁ ସେମାନେ ଯଦି ତାଙ୍କର ଘରକୁ ଭଗବାନ କୃଷ୍ଣଙ୍କର ମନ୍ଦିର ହିସାବରେ ରଖିବେ, ସେଠି ଭଗବାନଙ୍କର ମୂର୍ତ୍ତି ରଖିବେ, ଭଗବାନ ପୂଜା ଆରାଧନା କରିବେ, ତାହେଲେ ଯେଉଁ ଖାଦ୍ୟ ସେମାନେ ରୋଷେଇ କରିବେ ସେସବୁ ଭଗବାନଙ୍କୁ ଅର୍ପଣ କରିବେ, ତାହେଲେ ତାଙ୍କର ସମସ୍ତ କିଛି କର୍ମ ଭଗବତ ଉଦ୍ଦେଶ୍ୟରେ କରାଗଲା। ତତ୍ ପୁରୁଷ ମଦର୍ପଣ ଭଗବାନଙ୍କୁ ଅର୍ପଣ କରାଯାଇ ସେ କର୍ମ କରାଗଲା। ତେଣୁ ଗୋଟିଏ ହେଉଛି କର୍ମ ଆଉ ଗୋଟେ ହେଉଛି ଭକ୍ତି, ଏଇ ଦୁଇଟି ଜିନିଷ ଯେଉଁ ରହିଛି ଦେଖିବାକୁ ବାହାରକୁ ଦେଖିବାକୁ ଦୁଇଟା ସମାନ ଭଳି ରହିବ କିନ୍ତୁ ତା ଭିତରେ ମାନେ ଆକାଶ ପାତାଳ ପ୍ରଭେଦ ରହିଛି। ସେଇ ଖାଦ୍ୟ ଯେଉଁମାନେ ଭକ୍ତମାନେ ଯେଉଁ କାର୍ଯ୍ୟ କରୁଛନ୍ତି ବାହାର କର୍ମୀମାନେ ମଧ୍ୟ ସେଇଭଳିଆ କାର୍ଯ୍ୟ କରୁଛନ୍ତି କିନ୍ତୁ ତାଙ୍କ ଭିତରେ ତଫାତ୍ କ'ଣ ନା ଜଣେ ଯେଉଁ କୁହାଯାଉଛି ଜଣେ ଇନ୍ଦ୍ରିୟ ଆରାମ ପାଇଁ କରୁଛନ୍ତି, ଜଣେ ନିଜର ଇନ୍ଦ୍ରିୟକୁ ଆନନ୍ଦ ଦେବା ପାଇଁ ସେସବୁ କର୍ମ କରୁଛନ୍ତି ଏବଂ ଆଉ ଜଣେ ଯେଉଁ କର୍ମ କରୁଛନ୍ତି ସେ ଭଗବାନଙ୍କୁ ଆନନ୍ଦ ଦେବା ପାଇଁ କରୁଛନ୍ତି।
ହରେ କୃଷ୍ଣ ଟିକେ ମା ମାନଙ୍କ ଅନୁରୋଧ ଛୁଆମାନଙ୍କୁ ବାହାରକୁ ନେଇଯାଆନ୍ତୁ ନହେଲେ ପିଲାଙ୍କୁ ଟିକେ ଚୁପ୍ କରନ୍ତୁ।
ତେଣୁ ପିଲାମାନେ ଯେଉଁ ରହିଛନ୍ତି ସେମାନେ ଭଗବାନ କଥା ନ ବୁଝିପାରିଲେ ମଧ୍ୟ ସେ ତାଙ୍କର ମଙ୍ଗଳ ହେଉଛି। ଯେମିତି ଆମର ଉଦାହରଣ ଦିଆଯାଇଛି ଯେମିତି ଔଷଧ ଆମର ତ ସାର୍ ଅଛନ୍ତି ଡକ୍ଟର ଆସିଛନ୍ତି ନା ସେ ସେ ଯେଉଁ ଔଷଧ ଦେଉଛନ୍ତି ସେ ଔଷଧ ଆମେ ନ ଜାଣି ଔଷଧ କେମିତି କାର୍ଯ୍ୟ କରୁଛି ଆମେ ଜାଣିନି କିନ୍ତୁ ଔଷଧଟା ଖାଇଲା ମାନେ ଆମ ରୋଗ ଭଲ ହେଇଯାଉଛି। ତେଣୁ ସେହିଭଳି ଭାବରେ ଭଗବାନ କଥା ଇଏ ଗୋଟେ ଔଷଧ ଭଳି ପିଲାମାନେ ଯଦି ବୁଝିପାରୁନାହାନ୍ତି ତାଙ୍କର ଏତେ ଇଏ ହେଇନି ବୁଦ୍ଧି ଡେଭଲପ୍ ହେଇନି କିନ୍ତୁ ସେମାନେ କେବଳ ଯଦି ଶୁଣିବେ ତାହେଲେ ଭବିଷ୍ୟତରେ ମଧ୍ୟ ସେଇଟା ତାଙ୍କ ପାଇଁ ମଙ୍ଗଳ ହେବ। ଯେମିତି ଆମର ଉଦାହରଣ ଦିଆଯାଇଛି ପ୍ରହ୍ଲାଦ ମହାରାଜ, ପ୍ରହ୍ଲାଦ ମହାରାଜ ତାଙ୍କର ମାତା ପୟାଧୁଙ୍କ ଗର୍ଭରେ ଥାଇକରି ଯେତେବେଳେ ନାରଦ ମୁନି ତାଙ୍କର ମାତାଙ୍କୁ କହୁଥିଲେ ଭଗବାନଙ୍କ ସମ୍ବନ୍ଧରେ କହୁଥିଲେ ସେତେବେଳେ ତାଙ୍କର ମାତାଙ୍କ ଗର୍ଭରେ ରହିକରି ମଧ୍ୟ ପ୍ରହ୍ଲାଦ ଶ୍ରବଣ କରୁଥିଲେ ଏବଂ ସବୁ ମନେ ରଖିପାରୁଥିଲେ ଶୁଣିପାରୁଥିଲେ ମାତୃଗର୍ଭରେ ରହିକରି। ଏ ତ ପିଲାମାନେ 4-5 ବର୍ଷ ପିଲା ହେଇଗଲେ ତାଙ୍କ କଥା କ'ଣ କହିଲେ। ତେଣୁ ପ୍ରହ୍ଲାଦ ମହାରାଜ କହିଛନ୍ତି କୋମର ଆଚରିତ ପ୍ରାଜ୍ଞ ଷଷ୍ଠ ବିଭାଗତମ ସପ୍ତସନ୍ଦର୍ଶ ବର୍ଣ୍ଣନା କରି ବାଳକ ବୟସରୁ ଏଇସବୁ ଭଗବାନଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିବା କଥା। ସେ ଯାହା ହଉ ଯଦି ଯେଉଁ ପିଲାମାନେ ଡିଷ୍ଟର୍ବ କରୁଛନ୍ତି ଟିକେ ତାଙ୍କୁ ଦୟାକରି ବାହାରକୁ ନେଇଗଲେ ସେ ଅନ୍ୟମାନେ ଶୁଣିବାରେ ବ୍ୟାଘାତ ଘଟିବନି। ତେଣୁ ଏଇ ଯୋଉ କଥା ଆମେ କହୁଥିଲୁ ଯେ ବିଭିନ୍ନ କର୍ମ ସବୁ ଯୋଉ ରହିଛି, ତେଣୁ କର୍ମ ଆଉ ଭକ୍ତି ଭିତରେ ବାହାରକୁ କିଛି ତଫା ଜଣା ପଡ଼ିବନି। ଜଣେ କହିବେ ଜଣେ ତ ଭକ୍ତ ଯାହା କରୁଛି, ଜଣେ କର୍ମୀ ସେଇ କରୁଛି, ମାନେ ସାଧାରଣ ଲୋକ ସେଇ କରୁଛନ୍ତି ସେୟା କରୁଛନ୍ତି, ତାହେଲେ ତାଙ୍କ ଭିତରେ ତଫାତ କ'ଣ ରହୁଛି? କିନ୍ତୁ ତଫାତ ହଉଛି ଏଇଟା ଯେ ଗୋଟେ ହେଉଛି ଭଗବାନଙ୍କ ଉଦ୍ଦେଶ୍ୟରେ କରାଯାଉଛି, ଭକ୍ତ ଯାହା ସବୁ କରୁଛି ସେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କରୁଛନ୍ତି, ଏବଂ ଅନ୍ୟ ବାହାର ଲୋକ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଯାହା କରୁଛନ୍ତି ସେମାନେ ନିଜର ଇନ୍ଦ୍ର ତୃପ୍ତି ପାଇଁ ସେସବୁ କରୁଛନ୍ତି। ତେଣୁକରି ଆ ପର୍ବ ପରସ୍ପର ସେ ବିଷୟ ବର୍ଣ୍ଣନା କରାଯିବ। ଅଘାୟୁ ଇନ୍ଦ୍ରିୟା ରାମ, ସେମାନେ ଯାହା କରୁଛନ୍ତି ତାଙ୍କର ସବୁ କିଛି ବ୍ୟର୍ଥ। ଅଘାୟୁ ଇନ୍ଦ୍ରିୟା ରାମ, ତାଙ୍କ ଅଘ ଆୟୁଷ ପାପପୂର୍ଣ୍ଣ ହୋଇଯାଉଛି ଆୟୁଷ, ଏବଂ ମୋଘମ ପାର୍ଥ ସହଜୀବତୀ, ମାନେ ତାଙ୍କ ଜୀବନ ମଧ୍ୟ ବୃଥା ହେଇଯାଉଛି ବୋଲି କୁହାଯାଉଛି। କିନ୍ତୁ ଅନ୍ୟ ପକ୍ଷରେ ଆମେ ଦେଖିବା ଯଦି ସେସବୁ ସବୁ କାର୍ଯ୍ୟ ଯଦି ଭଗବାନଙ୍କୁ ଅର୍ପଣ କରି କରାଯିବ ତାହେଲେ ସେସବୁ ମାନେ ସେ ଭଗବାନଙ୍କୁ ସନ୍ତୁଷ୍ଟ ବିଧାନ କରାଗଲା, ଏବଂ ସେ ଭଗବାନ ସନ୍ତୁଷ୍ଟ ବିଧାନ କରିଲେ ଆମେ ମଧ୍ୟ ସନ୍ତୋଷ ପ୍ରାପ୍ତ ହେବା, ଏବଂ ଆମ ଜୀବନ ମଧ୍ୟ ସାର୍ଥକ ହେଇପାରିବ। ମାଙ୍ଗି ପାର୍ଥ ପାର୍ଶ୍ୱିତ ଯୋଉ ବିଶୁ ପାପ ଜନେ ସ୍ତ୍ରୀ ହୋ ବୈଶ୍ୟ ସଦା ସୁଦ୍ଧା ତେ ପି ଯାଆନ୍ତି ପରାଙ୍ଗତି, ଶ୍ରେଷ୍ଠ ଗତି ଆମେ ଲାଭ କରିପାରିବା ଯିଏ ଯେକୌଣସି ଥରରେ ଥାଆନ୍ତୁ ନା କାହିଁକି, ଯିଏ ଯେତେ ପାପାଚାରୀ ବ୍ୟକ୍ତି ହୁଅନ୍ତୁ, ଯିଏ ଯେତେ ଅଧମସ୍ତ ଅଧମସ୍ତରେ ରହିଲେ ମଧ୍ୟ, ଯେତେ ପାପାଚାରୀ ବ୍ୟକ୍ତି ହେଲେ ମଧ୍ୟ ଯଦି ଭଗବାନଙ୍କୁ ଶରଣରେ ଯିବା, ମାଙ୍ଗି ପାର୍ଶ୍ୱିତ ଯୋଉ କିଛି ପାପ ଜନେ ସ୍ତ୍ରୀ ହୁଅନ୍ତୁ ବୈଶ୍ୟ ହୁଅନ୍ତୁ ଶୂଦ୍ର ହୁଅନ୍ତୁ ଯିଏ ବି ଯେକୌଣସି ଜୀବ ହୁଅନ୍ତୁ ନା କାହିଁକି, ସେ ବି ଯାଆନ୍ତି ପରାଙ୍ଗତି, ସେମାନେ ଶ୍ରେଷ୍ଠ ଗତି ଲାଭ କରିପାରିବେ। କିନ୍ତୁ ଅନ୍ୟ ପକ୍ଷରେ ଆମେ ଯଦି ଭଗବାନଙ୍କ ଶରଣରେ ନଗଲେ ଆମେ କିଙ୍ଗ ପୁନର୍ ବ୍ରାହ୍ମଣା ପୁଣ୍ୟା ଭକ୍ତର ଆଦର୍ଶ କଥା, ଏବଂ ଅନ୍ୟ ଯେଉଁମାନେ ଉନ୍ନତର ବ୍ରାହ୍ମଣ ବ୍ୟକ୍ତି ବା ଭକ୍ତ ଯେଉଁମାନେ ସେମାନଙ୍କ କଥା ଆଉ କ'ଣ କୁହାଯିବ? ତେଣୁ ଯଦି ଆମେ ଭଗବାନଙ୍କ ଶରଣରେ ନ ଯାଇକିରି ଆମେ ଯେତେ ଉନ୍ନତ ବ୍ୟକ୍ତି ହେଲେ ମଧ୍ୟ ସେମାନଙ୍କର କୌଣସି ଜୀବନର କିଛି ମୂଲ୍ୟ ନାହିଁ। ସେଥିପାଇଁ ଶ୍ରୀମଦ ଭାଗବତ ପଞ୍ଚମ ସ୍କନ୍ଧରେ କୁହାଯାଇଛି ଯେ ଯଶସ୍ତି ଭକ୍ତି ଭଗବତୀ ଅର୍ଚ୍ଚିଞ୍ଚନ ସର୍ବୈ ଗୁଣୈ ତତ୍ର ସମାସତେ ସୁରା ହରାଉ ଭକ୍ତସ୍ୟ କୃତ ମହତ୍ଗୁଣ ମନୋରଥିଣା ସେଠି ଧାବତ ବହି। ଯେଉଁମାନଙ୍କ ପାଖରେ ଭକ୍ତି ରହିଛି ଯଶସ୍ତି ଭକ୍ତି ଭଗବତୀ ସେଠି ସମସ୍ତ କିଛି ଗୁଣ ଭଲ ଗୁଣ ଆସି ପହଞ୍ଚିଯାଉଛି। ଦେବତାମାନଙ୍କର ଯେତେ ଭଲ ଗୁଣ ଅଛି ସବୁ କିଛି ଆସିକି ପହଞ୍ଚି ଯାଉଛି। ଆମର ଭଗବତୀତାର ଷୋଡ଼ଶ ଅଧ୍ୟାୟରେ ଦୈବ ଅସୁର ବିଭାଗ ଯୁଗରେ ସବୁ ବର୍ଣ୍ଣନା କରାଯାଇଛି ଦୈବମାନଙ୍କର କ'ଣ କ'ଣ ଭଲ ଗୁଣ ସବୁ ରହିଛି। ଏ ସମସ୍ତ ଭଲ ଗୁଣ ସେ ଭକ୍ତମାନଙ୍କ ପାଖରେ ଆସି ପହଞ୍ଚି ଯାଉଛି। କିନ୍ତୁ ହରାଉ ଅଭକ୍ତ ସେ କୃତ ମହତ୍ଗୁଣ, ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ଯେମିତି ରାବଣ ବା ହିରଣ୍ୟକଶିପୁ ଯେତେ ସବୁ ଅସୁରମାନେ ସବୁ ଅଛନ୍ତି, ଏମାନଙ୍କର ବହୁତ ଭଲ ଗୁଣ ଥିଲା ନିଶ୍ଚିନ୍ତ ଭାବରେ, କିନ୍ତୁ ସେ ଭଲ ଗୁଣର କିଛି ମହତ୍ତ୍ୱ ନାହିଁ। ଏଇ ଭଲ ଗୁଣକୁ ସବୁକୁ ଆମର ଆଚାର୍ଯ୍ୟମାନେ ସବୁ ଶୂନ ସହିତ ତୁଳନା କରିଛନ୍ତି, ଜିରୋ। ଯେତେ ଭଲ ଗୁଣ ଥିଲେ ମଧ୍ୟ ଯେତେ ଆମ ପାଖରେ ଯେତେ ଶୂନ ଥିଲେ ମଧ୍ୟ ସେ ଶୂନର କିଛି ମୂଲ୍ୟ ନାହିଁ, କିନ୍ତୁ ତାର ବାମରେ ବା ତା ପୂର୍ବରୁ ଯଦି ଏକଟେ ରହିଛି ତାହେଲେ ସେ ଶୂନର ମୂଲ୍ୟ ଦଶ ଗୁଣ ଲେଖା ବଢ଼ି ବଢ଼ିକା ଯିବ। ଏକର ଡାଣ ପଟେ ଯଦି ଗୋଟେ ଶୂନ ଅଛି ସେ ଦଶ ହେଇଯିବ, ଆଉ ଗୋଟେ ଶୂନ ଥିଲେ ସେ ଶହେ ହେଇଯିବ, ଦଶ ଗୁଣ ବଢ଼ିଯିବ, ଆଉ ଗୋଟେ ଶୂନ ଥିଲେ ଆଉ ଦଶ ଗୁଣ ପରେ ହଜାର ହେଇଯିବ, ଏଇଭଳି ଭାବରେ ଗୁଣ ସେ ବଢ଼ି ବଢ଼ିକା ଯିବ। ସେ ଏକ ହେଉଛି ଭଗବାନଙ୍କୁ ଭକ୍ତି କରିବାଟା ହେଉଛି ଏକ। ଭଗବାନଙ୍କ ପାଖରେ ଭକ୍ତି ନାହିଁ ମାନେ ଆଉ ଯେତେ ଯାହା ଭଲ ଗୁଣ ଥିଲେ ମଧ୍ୟ ସେ ଗୁଣ ସବୁ ଖାଲି ଶୂନ ସହିତ ସମାନ, ମାନେ ଜିରୋରେ ଯେମିତି କିଛି ଭାଲ୍ୟୁ ନାହିଁ ବା ଶୂନର କିଛି ଯେମିତି ମହତ୍ତ୍ୱ ନାହିଁ, ସେଇଭଳି ଭାବରେ ଯେତେ ଭଲ ଗୁଣ ଅଛି ସେ ଗୁଣର ମଧ୍ୟ କିଛି ମହତ୍ତ୍ୱ ନାହିଁ। ସେଥିପାଇଁ କହୁଛି ହରାଉ ଭକ୍ତ ସେ କୃତ ମହତ୍ ଗୁଣ, କାରଣ ମା ମନୋରଥନା ସେଠି ଧାବତ ଭାଇ ସେମାନେ ଏ ଭୌତିକ ଜଗତରେ ହିଁ ଆନନ୍ଦ ଖୋଜି ପଡ଼ୁଛନ୍ତି। ତେଣୁ ଭଗବାନ କହୁଛନ୍ତି ଯତ୍ କରୋଶି ଯତ୍ ସ୍ନାସି ଯତ୍ ଜୁହୋଶି ତଦ ଆସିତ, ଯୋଉ ଦାନ ଆମେ କରୁଛେ ସେସବୁ ମଧ୍ୟ ଭଗବାନଙ୍କ ଉଦ୍ଦେଶ୍ୟରେ ଦାନ କରିବା କଥା, ଏବଂ ତପସ୍ୟା ଯାହା ସବୁ କରୁଛେ ସେ ତପସ୍ୟା କହିଲେ ବର୍ତ୍ତମାନ କଳିଯୁଗରେ ଆମର ଏଇ ଚାରୋଟି ଯୋଉ ରହିଛି ବିଧିନିଷେଧ ଇଏ ଆମ ପାଇଁ ତପସ୍ୟା। ଆମେ ଯଦି ଏଇ ଚାରୋଟି ତପସ୍ୟା କରିପାରିବା ଦ୍ୱିତୀୟ ପାନ ସ୍ତ୍ରୀଙ୍କ ସୁନା ଯୋଉ ରହିଛି ଏଇ ଚାରୋଟି ଆମ ପାଇଁ ତପସ୍ୟା, ଏତିକି ଯଦି ଆମେ କରିପାରିବା ଏବଂ ଭଗବାନଙ୍କ ନାମ ଜପ ଯୋଉ ରହିଛି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ, ଏଇ ଭଗବାନଙ୍କ ନାମ ଜପ କରିବା ତାହେଲେ ଇଏ ହେଉଛି ଆମ ପାଇଁ କଳିଯୁଗର ତପସ୍ୟା। ଏବଂ ଯେଉଁମାନେ ଆହୁରି ମାନେ ଭକ୍ତମାନେ ଆମେ ଦେଖିବେ ଯେଉଁମାନେ ଆସୁଛନ୍ତି ଏଠି ରହୁଛନ୍ତି ସେମାନେ ଦେଖିବେ ଭକ୍ତମାନେ କେମିତି ସାଢ଼େ ତିନିଟାରୁ ଉଠି ମଙ୍ଗଳ ଆଳତୀ ଇତ୍ୟାଦି ଆଟେଣ୍ଡ କରୁଛନ୍ତି। ଇଏ ହେଉଛି ବ୍ରହ୍ମ ମୁହୂର୍ତ୍ତ, ଚାରିଟାରୁ ମାନେ ସୂର୍ଯ୍ୟୋଦୟ ଦେଢ଼ ଘଣ୍ଟା ପୂର୍ବ ସମୟଟାକୁ ବ୍ରହ୍ମ ମୁହୂର୍ତ୍ତ ବୋଲି କୁହାଯାଉଛି, ସାଢ଼େ ଚାରିରୁ ଛଅ ଇଏ ହେଉଛି ବ୍ରହ୍ମ ମୁହୂର୍ତ୍ତ। ଏବେ ଏଇ ଭୌତିକ ଜଗତରେ ଆମେ ଦେଖିବା ସବୁକିଛି ତ୍ରିଗୁଣର ପ୍ରଭାବରେ ରହିଛି, ସତ୍ୱ ରଜ ତମ ତ୍ରିଗୁଣର ପ୍ରଭାବ ରହିଛି, ତେଣୁ ଏଇ ବ୍ରହ୍ମ ମୁହୂର୍ତ୍ତରେ ସତ୍ୟଗୁଣର ପ୍ରଭାବଟା ରହିଛି, ଆଉ ତାପରେ ଦିନ ଅନୁସାରେ ରଜଗୁଣର ପ୍ରଭାବ ରହୁଛି ଏବଂ ସନ୍ଧ୍ୟା ସମୟରେ ତମଗୁଣର ପ୍ରଭାବ ଅଧିକା ରହୁଛି। ତେଣୁ ସତ୍ୟଗୁଣର ପ୍ରଭାବ ଯେତେବେଳେ ଅଧିକା ରହୁଛି ସେହି ସମୟରେ ଆମେ ଏଇ ସତ୍ୟଗୁଣର କାର୍ଯ୍ୟ ସବୁ ରହିଛି, ଭଗବାନଙ୍କର ପୂଜା ଆରାଧନା ଯାହା ସବୁ ଅଛି ସେଥିପାଇଁ ଆମକୁ ବ୍ରହ୍ମ ମୁହୂର୍ତ୍ତ ବୋଲି କୁହାଯାଉଛି। ଏହି ସମୟରେ ଆମେ ଯଦି ଭଗବାନଙ୍କର ପୂଜା ପାଠ ଇତ୍ୟାଦି କରିବା ତାହେଲେ ଏହାର ବହୁତ ଫଳ ପ୍ରାପ୍ତ ହୋଇପାରିବ। ତେଣୁ ଏତିକି ଆମର ମିନିମମ୍ ତପସ୍ୟା ହେଉଛି କଳିଯୁଗରେ, ଆମର ଏତିକି ତପସ୍ୟା ଆମକୁ କରିବା ପାଇଁ କୁହାଯାଉଛି। ଆମେ ଅଧିକ ତପସ୍ୟା ଆମେ କରିପାରିବା ନାହିଁ, ବିଭିନ୍ନ ଯୁଗରେ ଯେମିତି ବିଭିନ୍ନ ତପସ୍ୟା ସବୁ କରୁଥିଲେ ସେଭଳି ଭାବରେ ତପସ୍ୟା ଆମେ କରିପାରିବା ନାହିଁ, କିନ୍ତୁ କଳିଯୁଗରେ ଯଦି ଆମେ ଏତିକି ଚାରୋଟି ବିଧିନିଷେଧ ପାଳନ କରିବା ଏବଂ ଭୋରୁ ଉଠି ଭଗବାନଙ୍କର ପୂଜାପାଠ ଇତ୍ୟାଦି କରିବା, ଭଗବାନଙ୍କ ନାମ ଜପ ଇତ୍ୟାଦି କରିବା ଏବଂ ଏଇ ଯେଉଁ ଚାରୋଟି ବିଧିନିଷେଧ ରହିଛି ଦିଉତଙ୍କୁ ପାନ ସ୍ତ୍ରୀଙ୍କୁ ସୁନା, ଏଇ ଚାରୋଟି ବିଧିନିଷେଧରୁ ମୁକ୍ତ ରହିପାରିବା ତାହେଲେ ଆମର ଯେଉଁ ରହିଛି ଆମ ଜୀବନର ସବୁକିଛି ଆମେ ଲାଭ କରିପାରିବା। ଏହି ତପସ୍ୟା ମାଧ୍ୟମରେ ଏସବୁ କହୁଛି ଭଗବାନ କହୁଛନ୍ତି, ତତ୍ ତପସ୍ୟା କହୁଛି ତତ୍ ପୁରୁଷ ମଦର୍ପଣ, କି ଭଗବାନଙ୍କ ଉଦ୍ଦେଶ୍ୟରେ ଏସବୁ ହେବାର ଅଛି। କିନ୍ତୁ ଆମେ ଯଦି ନିଜେ ପାଇଁ ସବୁ କରିବା, ଯେମିତି ଖାଦ୍ୟ ଆମେ ଗ୍ରହଣ କରୁଛେ, ଆମେ ନିଜେ ପାଇଁ ସେ ଖାଦ୍ୟ ଗ୍ରହଣ କରୁଛେ ତାହେଲେ ସେ ପାପ ହିଁ ଭକ୍ଷଣ କରୁଛେ। ତେଣୁ ଆମର ମା ମାନଙ୍କ ପାଇଁ ମଧ୍ୟ ଆମେ ଦେଖିବା, ଆମେ ଯେଉଁ ଉଦାହରଣ ଦେଲୁ ସେମାନେ ତାଙ୍କର ଘର କାର୍ଯ୍ୟରେ ସବୁ ବ୍ୟସ୍ତ ରହୁଛନ୍ତି, ତେଣୁ ସେହି କାର୍ଯ୍ୟ କରି ସେ କୌଣସି ମାନେ ସେ ସବୁ ତ୍ୟାଗ କରିବା ଦରକାର ନାହିଁ। ଯିଏ ଯେଉଁ ସ୍ଥାନରେ ଅଛନ୍ତି ସେହି ସ୍ଥାନରେ ରହି କେବଳ ଭଗବାନଙ୍କର ଉଦ୍ଦେଶ୍ୟରେ ସେସବୁ କାର୍ଯ୍ୟ କରିବେ, ଭଗବାନ କଥା ଶ୍ରବଣ କରିବେ, ତାହେଲେ ସେମାନେ ଜୀବନରେ ସିଦ୍ଧି ଲାଭ କରିପାରିବେ। ଯେତେବେଳେ ଚୈତନ୍ୟ ମହାପ୍ରଭୁ ଆମର ଦାକ୍ଷିଣାତ୍ୟ ଯାଇଥିଲେ ସେ ସମୟରେ ରାୟରାମାନନ୍ଦ ଥିଲେ ସେଠିକାର, ଯେଉଁ ଥିଲେ ଆମର ରାଜାଙ୍କର ସେ ସେଠି ଚାର୍ଜ ଥିଲେ, ଗଭର୍ଣ୍ଣର ଥିଲେ। ତେଣୁ ସେଠି ମହାପ୍ରଭୁ ତାଙ୍କୁ ସବୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି, ସେ ପ୍ରଶ୍ନର ଉତ୍ତରରେ ରାୟରାମାନନ୍ଦ ମଧ୍ୟ ଏକଥା କହୁଥିଲେ। ସେଟା ଯେତେବେଳେ ସାଧ୍ୟ ସାଧନ ବିଷୟରେ ମହାପ୍ରଭୁ ତାଙ୍କୁ ପଚାରିଛନ୍ତି, ରାୟରାମାନନ୍ଦ ବିଭିନ୍ନ ଶାସ୍ତ୍ରରୁ ଉଦ୍ଧାର କରି ଏଇ ବର୍ଣ୍ଣାଶ୍ରମ ଧର୍ମ ବା ସର୍ବଧର୍ମ ପରିତ୍ୟାଗ ଏଇସବୁ ଜିନିଷ ଯେତେବେଳେ ବର୍ଣ୍ଣନା କଲେ, ମହାପ୍ରଭୁ କହିଲେ ନା ନା ଏଇଟା ନୁହଁ, ଏହ ବାୟ ଆଗେ କହାତ୍, ଏଇଟା ପ୍ରକୃତ ବର୍ତ୍ତମାନ ପାଇଁ ସମୟ ଏଇଟା କରାଯାଇପାରିବ ନାହିଁ। ତେଣୁ ରାୟରାମାନନ୍ଦ ଶ୍ରୀମଦ୍ ଭାଗବତମ ଦଶମ ସ୍କନ୍ଧରେ 14 ଅଧ୍ୟାୟରେ ଗୋଟେ ବ୍ରହ୍ମାଙ୍କର ସ୍ତୁତି ଅଛି, ସେହି ସ୍ତୁତିକୁ ଯେତେବେଳେ ଉଦ୍ଧାର କଲେ ସେତେବେଳେ ମହାପ୍ରଭୁ କହିଲେ ଏହ ହଏ, ଏଇ ଏଇ ବର୍ତ୍ତମାନ ଯୁଗ ପାଇଁ ସେ ରେକମେଣ୍ଡେଡ୍ ପନ୍ଥା ହେଉଛି ସେଇଟା। କ'ଣ ନା ଜ୍ଞାନୀ ପ୍ରୟାସ ମୁଦପାଶ୍ୟ ନମନ୍ତ ଏବ ଜୀବନ୍ତି ସମ୍ମୁଖରେ ଏଟା ଭଗତୀ ବାର୍ତ୍ତା ସ୍ଥାନେ ସ୍ଥିତା ସୁଧିଗତା ତନୁବାଂ ମନୋଭି ଯେ ପ୍ରାୟତ ଜିତୋ ଅଜିତୋ ପିତୈଳ୍ୟା। ଅର୍ଥ ହେଉଛି ଆମେ ନିଜେ, ଆମର ଏଠି ଯେଉଁ ବର୍ଣ୍ଣନା କରାଯାଉଛି କର୍ମ ବ୍ରହ୍ମ ଦ୍ୱବିଧି, ବେଦରେ ସବୁ ପ୍ରକାର କର୍ମ ବ୍ୟବସ୍ଥା ରହିଛି। ତ ଆମେ କହିବା ତାହେଲେ ଆମେ ବେଦ ଅଧ୍ୟୟନ କରିବା କର୍ମ କ'ଣ ଆଣିବା ପାଇଁ, ନା ନା ସେସବୁ ଦରକାର ନାହିଁ। ଜ୍ଞାନ ଜ୍ଞାନ ମାଧ୍ୟମରେ ସବୁ ଜାଣିବା ପ୍ରୟାସକୁ ତ୍ୟାଗ କରିବାକୁ ପଡିବ। ଜ୍ଞାନୀ ପ୍ରୟାସ ମୁଦପାଶ୍ୟ ନମନ୍ତ ଏବ ଜୀବନ୍ତି ସମ୍ମୁଖରେ ଏଇଟା ଭଗତୀୟ ବାର୍ତ୍ତା, ସମ୍ମୁଖରେ ଏଇଟା ଯେଉଁମାନେ ଭଗବାନଙ୍କର ଶରଣରେ ଯାଇଛନ୍ତି ସେମାନଙ୍କ ମୁଖରୁ ଯଦି ଭଗବାନଙ୍କ କଥା ଶ୍ରବଣ କରିବା, ଜୀବନ୍ତି ସମ୍ମୁଖରେ ଏଇଟା ଭଗତୀୟ ବାର୍ତ୍ତା, ଭଗବାନଙ୍କର ବାର୍ତ୍ତା ଭଗବାନଙ୍କ କଥା ସବୁ ବର୍ଣ୍ଣନା କରାଯାଇଛି ଶାସ୍ତ୍ରରେ, ତେଣୁ ଆମେ ନିଜେ ତାକୁ ଅଧ୍ୟୟନ କରି ଜାଣିପାରିବା ନାହିଁ ସେସବୁ ବିଷୟରେ। ତେଣୁ ଏଇସବୁ ଜାଣିବା ପାଇଁ ଆମକୁ ଗୁରୁଙ୍କ ଅନୁଗତ୍ୟରେ ଏସବୁ ଗ୍ରହଣ କରିବାକୁ ପଡିବ ଭଗବତୀୟ ବାର୍ତ୍ତା। ଏବଂ ସ୍ଥାନେ ସ୍ଥିତା, ଯିଏ ଯେଉଁ ସ୍ଥାନରେ ଅଛନ୍ତି ଥାଆନ୍ତେ ନା କାହିଁକି, ତାକୁ ତ୍ୟାଗ କରିବା ଦରକାର ନାହିଁ। କେବଳ ଶ୍ରୁତିଗତ କେବଳ ଶ୍ରବଣ କରିବେ, ଭଗବାନ କଥା ଶ୍ରବଣ କରିବେ, ତନୁ ବାଂ ମନୋହି କାୟ ମନୋବାକ୍ୟରେ ଯେଉଁମାନେ ଶ୍ରବଣ କରିବେ ସେମାନେ ଭଗବାନ ଯଦିଓ ଅଜିତ, ଭଗବାନ କେହି ଜିତିପାରିବେ ନାହିଁ, ସେଥିରେ ଭଗବାନଙ୍କ ଗୋଟେ ନାମ ହେଉଛି ଅଜିତ, ଭଗବାନ କେହି ଆମେ ଜିତିପାରିବା ନାହିଁ, କାରଣ ଭଗବାନଙ୍କ ସହିତ କେହି ସମାନ ନୁହନ୍ତି। ଆଉ ଭଗବାନଙ୍କର ଉର୍ଦ୍ଧ କଥା କ'ଣ କୁହାଯିବ, ଭଗବାନଙ୍କ ସହିତ କେହି ସମାନ ହେଇପାରିବେ, ସେଥିରେ ଭଗବାନଙ୍କର ଗୋଟେ ନାମ ହେଉଛି ଅସମ ଉର୍ଦ୍ଧ, ଭଗବାନଙ୍କ ସହିତ କେହି ସମାନ ନୁହନ୍ତି ବା ଭଗବାନଙ୍କ ଠାରୁ କେହି ଉର୍ଦ୍ଧ ନୁହନ୍ତି, ତେଣୁ ଭଗବାନଙ୍କୁ ଅଜିତ ବୋଲି କୁହାଯାଉଛି। କିନ୍ତୁ ଭଗବାନ ଯଦିଓ ଅଜିତ, ଯେଉଁମାନେ ଏଇ ଭଗବାନଙ୍କ କଥା ଶ୍ରବଣ କରିବେ ସେମାନେ ଭଗବାନଙ୍କୁ ଜିତିଯିବେ। ଅଜିତ ବି ଜିତୋ ଜିତୋ କହିଛି ଲୋକ୍ୟା, ତିନି ଲୋକରେ ଭଗବାନଙ୍କୁ କେହି ଜିତିବାର ନାହାନ୍ତି, କିନ୍ତୁ ଆମେ ଯେଉଁମାନେ ଭଗବାନ କଥା ଶ୍ରବଣ କରିବା ତାହେଲେ ଭଗବାନଙ୍କୁ ଆମେ ଜିତିଯିବା, ଅଲ ଭଗବାନ ଆମ ପାଖରେ ଆସି ଆମର ଅଧୀନ ହେଇଯିବେ। ଭଗବାନ ଭାଗବତ କହୁଛନ୍ତି ନବମଧ୍ୟାୟ ନବସ୍କନ୍ଧରେ ଯେ ଅହମ୍ ଭକ୍ତ ପରାଧୀନ ହିଏ ସ୍ୱତନ୍ତ୍ର ଇବ ଦିଜ ସାଧୁବୀର ଗସ୍ତ ହୃଦୟ ଭକ୍ତି ଭକ୍ତ ଜନପ୍ରିୟ, ମୁଁ ହେଉଛି ଭକ୍ତର ଅଧୀନ, ଅହମ୍ ଭକ୍ତ ପରାଧୀନ ଅସ୍ୱତନ୍ତ୍ର, ଭଗବାନ ସ୍ୱତନ୍ତ୍ର କିନ୍ତୁ ସେ କହୁଛନ୍ତି ମୁଁ ଅସ୍ୱତନ୍ତ୍ର, ମୁଁ ସ୍ୱତନ୍ତ୍ର ନୁହେଁ, କାହିଁକି ନା ଭକ୍ତର ଅଧୀନରେ ସେ ରହୁଛନ୍ତି। ତେଣୁ ଭଗବାନଙ୍କ କଥା ଯେଉଁମାନେ ଶୁଣିବେ ସେମାନେ ମଧ୍ୟ ଭକ୍ତ ହେଇପାରିବେ। ତେଣୁ ଭକ୍ତ ହେଲେ ଭଗବାନ ତାଙ୍କର ଅଧୀନ ହେଇଯାଉଛନ୍ତି। ଭଗବାନ ଯଦିଓ ପୂର୍ଣ୍ଣ ସ୍ୱାଧୀନ ସ୍ୱରାଜ ସେ, କିନ୍ତୁ ଭଗବାନ ଭକ୍ତର ଅଧୀନ ହେଇଯାଉଛନ୍ତି। ଆମେ ଦେଖିବା ଆମର ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି, ଯେଉଁଟା ଦାମୋଦର ବ୍ରତ କୁହାଯାଉଛି, ଦାମୋଦର ବ୍ରତ ଯେଉଁ କରାଯାଉଛି, ସେ ଭଗବାନ କେମିତି ଭକ୍ତର ଅଧୀନ ହୋଇଛନ୍ତି ସେ ବିଷୟରେ ବର୍ଣ୍ଣନା କରାଯାଉଛି। ଭଗବାନ କେହି ବାନ୍ଧି ପାରିବେ ନାହିଁ, କାରଣ ଭଗବାନଙ୍କର କିଛି ଅନ୍ତର ନାହିଁ କି ବହିର୍ ନାହିଁ। ଆମେ ଗୋଟେ ଜିନିଷ ଅଛି, ଗୋଟେ ଯେନ୍ତାର ମାନେ ରହିଛି ପରିମାଣ ରହିଛି, ତାକୁ ଆମେ ବାନ୍ଧି ବନ୍ଦ କରିପାରିବା ବା ବନ୍ଧନ କରିପାରିବା। ଯାହାର ପରିମାଣ ନାହିଁ ସର୍ବବ୍ୟାପକ, ତାଙ୍କୁ କେମିତି ଆମେ ବନ୍ଧନ କରିବା? ତେଣୁକରି ଆପଣମାନେ ଜାଣିଥିବେ ଯେତେବେଳେ ମାତା ଯଶୋଦା କୃଷ୍ଣଙ୍କୁ ବନ୍ଧନ କରିବା ପାଇଁ ଚେଷ୍ଟା କରୁଛନ୍ତି, ଯେତେ ଦୌଡ଼ି ଆଣିଲେ ମଧ୍ୟ ସେ ବନ୍ଧି ହେଇପାରୁନାହାନ୍ତି, ସବୁବେଳେ ଦୁଇ ଆଙ୍ଗୁଳ ଛୋଟ ହେଇଯାଉଛି। ସେ ଯେତେ ଦୌଡ଼ି ଆଣିଲେ ଦୁଇ ଆଙ୍ଗୁଳ ଛୋଟ ହେଇଯାଉଛି। ତେଣୁ ଅନ୍ତିମରେ ଯେତେବେଳେ ସମସ୍ତ ଦୌଡ଼ି ଯେତେବେଳେ ସରିଗଲା ଏବଂ ମାତା ଯଶୋଦା ମାନେ ଥକିଗଲେ, ସେତେବେଳେ ଭଗବାନ ନିଜେ ତାଙ୍କ ପାଖରେ ବନ୍ଧା ହେଉଛନ୍ତି, ମାନେ ନିଜେ କୃପା କରି ବନ୍ଧା ବନ୍ଧନ ହେଉଛନ୍ତି। ନହେଲେ ଭଗବାନ କେହି ବନ୍ଦୀ କରିପାରିବେନି, ବନ୍ଧନ କରିପାରିବେନି। ଆମେ ସମସ୍ତେ ଭଗବାନଙ୍କର ବନ୍ଧନରେ ରହିଛୁ। ସତ୍ୱ ରଜ ତମ ଇତି ଗୁଣା ପ୍ରକୃତି ସମବାଦ ନିବଧ୍ନତି ମହାଭାବ ଦେହେ ଦେହିନମ ଅବ୍ୟମ। ସତ୍ୱ ରଜ ତମ ତ୍ରିଗୁଣରେ ଆମେ ବନ୍ଧା ହେଇକି ରହିଛୁ। ସେଇ ତ୍ରିଗୁଣର ବନ୍ଧନରେ ରହିକି ଆମେ ବିଭିନ୍ନ କର୍ମ ସବୁ କରୁଛୁ, କିନ୍ତୁ ଭଗବାନ ବନ୍ଧନରେ ନୁହନ୍ତି। ଭଗବାନ ଏଇସବୁ ମାନେ ମାୟାର ଉର୍ଦ୍ଧ୍ୱରେ ଭଗବାନ ରହିଛନ୍ତି, ସେ ତାଙ୍କର ମାୟା ଦ୍ୱାରା ଏଇ ସମସ୍ତକୁ ଆମେ ତ୍ରିଗୁଣରେ ବନ୍ଧନ କରି ରଖିଛନ୍ତି। କିନ୍ତୁ ଭଗବାନ ମଧ୍ୟ ଭଗବାନ ଭକ୍ତଙ୍କ ପାଖରେ ସେ ବନ୍ଧନ ହେଇଯାଉଛନ୍ତି, ଏ ଭଗବାନଙ୍କ କୃପା। ତେଣୁ ଆମେ ଯଦି ଭଗବାନଙ୍କ କଥା ଶ୍ରବଣ କରିବା, ତାହେଲେ ଆମେ ଆମର ଯେଉଁ ରହିଛି ଆମର ପ୍ରକୃତ ଆମ ଜୀବନର ଉଦ୍ଦେଶ୍ୟ, ଆମେ କେମିତି ଆମର ଜୀବନର ଲକ୍ଷ୍ୟ, ଏସବୁ ଆମେ ଜାଣିପାରିବା। ଏ କର୍ମ ଆମେ ଜାଣିବା ପାଇଁ ଆମର ବେଦ ଅଧ୍ୟୟନ ନକରିକି ମଧ୍ୟ ଆମେ କେବଳ ଏଇ ଯେଉଁ 4-5 ବିଷୟରେ କୁହାଗଲା ଏତିକି ଜିନିଷ ଆମେ ଯଦି କରିବା ଏବଂ ଭଗବାନ କଥା ଶ୍ରବଣ କରିବା, ତାହେଲେ ଆମେ ଭଗବାନ ବିଷୟରେ ପୂର୍ଣ୍ଣ ଭାବରେ ଜ୍ଞାନ ପ୍ରାପ୍ତ କରିପାରିବା। ତେଣୁ ଆମର ବର୍ତ୍ତମାନ ଭୋଗ ଲାଗିଛି, ସମୟ ମଧ୍ୟ ହେଇଯାଇଛି, ତେଣୁ ଆଚ୍ଛା ତାହେଲେ ଆମେ ଆଉ 5-10 ଆଲୋଚନା କରିବା। ତାହେଲେ ଆମେ ଗୋଟିଏ କେବଳ କହିବା, ଆମର ଯେଉଁ ଭଗବାନଙ୍କର ଯେଉଁ ଦାମୋଦର ଲୀଳା ସବୁ ରହିଛି, ଏ ବିଷୟରେ ଟିକେ ଆଲୋଚନା କରିବା, ଭଗବାନ କେମିତି ଭକ୍ତଙ୍କର ଅଧୀନ ହେଇଯାଆନ୍ତି। ମାତା ବର୍ତ୍ତମାନ ଏଇ ମାସଟି ଆମର ଦାମୋଦର ମାସ ନାମିତ ହେଇଛି, ଏବଂ ଏଇ ମାସରେ ମାତା ଯଶୋଦା କୃଷ୍ଣଙ୍କୁ ବନ୍ଧନ କରିଥିଲେ, ଯେଉଁଥିପାଇଁ କି ଆମେ ଦେଖିବା ଆମେ ଆଜି ଏଇ ମାସଟି ଆମେ ସକାଳେ ଏବଂ ସନ୍ଧ୍ୟାବେଳେ ଭଗବାନଙ୍କୁ ଦୀପ ପ୍ରଦାନ କରାଯାଉଛି ଏବଂ ଦାମୋଦର ଅଷ୍ଟକମ ପାଠ କରାଯାଉଛି। ନମାମୀଶ୍ୱରମ ସଚ୍ଚିଦାନନ୍ଦ ରୂପମ ଲସତ୍ କୁଣ୍ଡଳମ ଗୋ କୁଳିଭାଜମାନ ଯଶୋଦା ଭିଆଳୁ ଫଳା ଧାବମାନ ପରାମୃଷ୍ଟଙ୍ଗ ଅତ୍ୟନ୍ତ ଦୃତ୍ୟ ଗୁରୁଚା। ଏଇ ଭଗବାନଙ୍କର ବହୁତ ମନୋହର ଲୀଳା, ଏଇ ଦାମୋଦର ଲୀଳା, ଏ ଲୀଳାରେ ଭଗବାନ କେମିତି ଭଗବାନଙ୍କର ଭକ୍ତଙ୍କର ଅଧୀନ ହୋଇଛନ୍ତି, ଏ ବିଷୟରେ ଆମର ଗୋଟେ ଶ୍ଳୋକ ଅଛି, ସେଇ ଶ୍ଳୋକଟି ପାଠ କରି ଆମେ ଆମର ବକ୍ତବ୍ୟ ଶେଷ କରିବା। ଶ୍ରୀମଦ ଭାଗବତ 10-9 ମଧ୍ୟରେ ସେ ବିଷୟରେ ବର୍ଣ୍ଣନା କରାଯାଉଛି ଯେ ଭଗବାନ ଏବଂ ସନ୍ଦର୍ଶିତ ହ୍ୟଙ୍ଗ ହରିଣା ଭୃତ୍ୟବଶ୍ୟତା ସୁବସେନା କୃଷ୍ଣେନ ଦଶେଦଂ ସେଶ୍ୱର ବସେ। ଭଗବାନ କେମିତି ନିଜର ଭୃତ୍ୟର ଅଧୀନ ହୋଇଛନ୍ତି, ଭୃତ୍ୟବଶ୍ୟତା, ସେଇ ଜିନିଷ ବର୍ଣ୍ଣନା କରାଯାଉଛି। ଭଗବାନଙ୍କର ଯେଉଁ ଐଶ୍ୱର୍ଯ୍ୟ ସବୁ ରହିଛି, ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି, କିନ୍ତୁ ସେ ଐଶ୍ୱର୍ଯ୍ୟ ସବୁ ଭଗବାନ ତାଙ୍କର ଭକ୍ତ ପାଇଁ ସବୁକିଛି ତ୍ୟାଗ କରିଦେଉଛନ୍ତି। କେମିତି ଆମେ ଦେଖିବା, ଭଗବାନ ହେଉଛନ୍ତି ଆତ୍ମାରାମ। ଭଗବାନ ସବୁବେଳେ ସେ ନିଜେ ନିଜ ଦ୍ୱାରା ଆନନ୍ଦିତ ଆନନ୍ଦ ପ୍ରାପ୍ତ ହୁଅନ୍ତି, ସେଥିପାଇଁ ସଚ୍ଚିଦାନନ୍ଦ ବୋଲି ତାକୁ କୁହାଯାଉଛି। କିନ୍ତୁ ଭଗବାନ ଆତ୍ମାରାମ ହେଲେ ମଧ୍ୟ ସେ ଭୁଭୁକ୍ଷା, ସେ ମାଆଙ୍କ ପାଖକୁ ଯାଉଛନ୍ତି, ତାଙ୍କୁ କ୍ଷୁଧା ହେଉଛି, ସେ ସ୍ତନ୍ୟପାନ କରିବା ପାଇଁ ମାଆଙ୍କୁ ଅନୁରୋଧ କରୁଛନ୍ତି। ଭଗବାନଙ୍କର କୌଣସି ତାଙ୍କର କ୍ଷୁଧା ନାହିଁ, ଆମେ ଯେମିତି କ୍ଷୁଧା ତୃଷା ସବୁ ରହୁଛି, ଭଗବାନଙ୍କର ଶରୀରରେ ସେସବୁ ନାହିଁ। ଭୁଭୁକ୍ଷା, କିନ୍ତୁ ଭଗବାନ ଆତ୍ମାରାମ ହେଲେ ମଧ୍ୟ ଭକ୍ତ ପାଖରେ ସେ ତାଙ୍କର ତାଙ୍କର ସେ ଐଶ୍ୱର୍ଯ୍ୟ ସବୁ ସେ ତ୍ୟାଗ କରିଦେଉଛନ୍ତି, ତାଙ୍କୁ କ୍ଷୁଧା ଜାଗୃତ, ଭଗବାନ ଭୂମିକା ତାଙ୍କୁ ସ୍ତନ୍ୟପାନ କରିବା ପାଇଁ ଇଚ୍ଛା ଜାଗୃତ ହେଉଛି, ତେଣୁ ମାଙ୍କୁ ସେ ଅନୁରୋଧ କରୁଛନ୍ତି ସ୍ତନ୍ୟପାନ କରିବା ପାଇଁ, ତେଣୁ ଇଏ ଗୋଟେ ଭଗବାନଙ୍କର ଐଶ୍ୱର୍ଯ୍ୟ ସେ ତ୍ୟାଗ କରିଛନ୍ତି ଆତ୍ମାରାମତ୍ୱ ବି ଭୂମିକା। ଏବଂ ଦ୍ୱିତୀୟ ଅବଶ୍ୟ ହେଉଛି ପୂର୍ଣ୍ଣ କାମତ୍ୱ ବି ଅତୃପ୍ତା, ଭଗବାନ ସବୁ ପୂର୍ଣ୍ଣ କାମ, ତାଙ୍କର କୌଣସି କାମନା ନଥାଏ, ତେଣୁ ସେ ପୂର୍ଣ୍ଣ କାମ ବୋଲି ତାଙ୍କୁ କୁହାଯାଉଛି, କିନ୍ତୁ ସେ ମାତା ଯଶୋଦାଙ୍କ ସ୍ତନ୍ୟପାନ ମଧ୍ୟ ତୃପ୍ତ ହୋଇପାରୁନାହାନ୍ତି, ତେଣୁ ଇଏ ଆଉ ଗୋଟେ ଦ୍ୱିତୀୟ ଐଶ୍ୱର୍ଯ୍ୟ ସେ ତ୍ୟାଗ କରିଛନ୍ତି, ପୂର୍ଣ୍ଣ କାମିତ୍ୱ ବି ଅତୃପ୍ତା। ଏବଂ ତୃତୀୟ ଅଶୁଦ୍ଧ ଔଷଧ ହେଉଛି ଶୁଦ୍ଧ ସତ୍ୟ ଶୁଦ୍ଧ ସତ୍ୟ ସ୍ୱରୂପେତ୍ୱ ବି କୋପେନ, ଭଗବାନଙ୍କର ଶରୀର ହେଉଛି ଶୁଦ୍ଧ ସତ୍ୟମୟ ଶରୀର, ଆମର ଆମର ସତ୍ୟ ରଜମୟ ଶରୀର ରହିଲେ ମଧ୍ୟ ସତ୍ୟମୟ ଥିଲେ ମଧ୍ୟ ସତ୍ୟ ରଜତମ ତ୍ରିଗୁଣ ମିଶ୍ରିତ ହୋଇକି ରହିଛି, କିନ୍ତୁ ଭଗବାନଙ୍କ ଶରୀର ହେଉଛି ଶୁଦ୍ଧ ସତ୍ୟମୟ ଶରୀର, ତେଣୁ ସେଥିରେ କାମ କ୍ରୋଧ ଲୋଭ ଏସବୁ ଆସିବା କଥା ନୁହଁ, କିନ୍ତୁ ଭଗବାନଙ୍କର ଶୁଦ୍ଧ ସତ୍ୟ ଶରୀର ହେଲେ ମଧ୍ୟ ସେ କୋପ ପ୍ରକାଶ କରୁଛନ୍ତି, ଭଗବାନ କୋପ କରିକିରି ସେ ଦଧିହାଣ୍ଡିକୁ ଭାଙ୍ଗି ଦେଇଛନ୍ତି, ଏବଂ ଇଏ ହେଉଛି କୋପ ପ୍ରକାଶ କରିଛନ୍ତି, ଇଏ ଗୋଟେ ତୃତୀୟ ଐଶ୍ୱର୍ଯ୍ୟ ଭଗବାନ ତ୍ୟାଗ କରିଛନ୍ତି। ତାପରେ ଚତୁର୍ଥ ଐଶ୍ୱର୍ଯ୍ୟ ହେଉଛି ଭଗବାନ ସ୍ୱରାଜ୍ୟ ଲକ୍ଷ୍ମୀ ତୋପି ଚୌର୍ଯ୍ୟଣ, ଭଗବାନ ହେଉଛନ୍ତି ସମସ୍ତ ଐଶ୍ୱର୍ଯ୍ୟର ମାଲିକ ସେ, ଏବଂ ଲକ୍ଷ୍ମୀ ଶତ ଶତ ଲକ୍ଷ୍ମୀ ଭଗବାନଙ୍କ ସେବା କରୁଛନ୍ତି, ତେଣୁ ଶତ ସ୍ୱରାଜ୍ୟ ଲକ୍ଷ୍ମୀ ତୋପି ଏତେ ସମସ୍ତ ଐଶ୍ୱର୍ଯ୍ୟ ଥିଲେ ମଧ୍ୟ ଭଗବାନ ଚୌର୍ଯ୍ୟ ମାନେ ଚୋରି କରୁଛନ୍ତି, ଖାଲି ଯେ ମାଙ୍କର ଶରୀର ମାନେ ଶିକାର ଯାଇକିରି ଲବଣୀ ଚୋରି କରିଛନ୍ତି ତା ନୁହେଁ, ସାରା ଗୋକୁଳ ଗୋକୁଳରେ ସମସ୍ତଙ୍କର ଗୋପୀମାନଙ୍କର ଲବଣୀ ଚୋରି କରିଛନ୍ତି, ଚୌର୍ଯ୍ୟ ଚୋର ନୀତି ଅବଲମ୍ବନ କରୁଛନ୍ତି, ଆମକୁ ଏଠି କୁହାଯାଉଛି ଚୋର ବୋଲି, ଯଦି ଆମେ ଭଗବାନଙ୍କର ଆମେ ଯେକୌଣସି ସ୍ତେନ ହେବ ସେମାନେ କୁହାଯାଉଛି ତେଇ ଦତ୍ତନ ପ୍ରଦାୟକ ଯେଉଁ ମୁକ୍ତ ସ୍ତେନ ହେବ ଆ ପୂର୍ବ ଶ୍ଳୋକରେ ବର୍ଣ୍ଣନା କରାଯାଇଛି 13 ଶ୍ଳୋକରେ, କିନ୍ତୁ ଭଗବାନ କେବଳ ଚୋର ନୁହନ୍ତି, କିନ୍ତୁ ସେଠି ସେ ଚୋରି କାର୍ଯ୍ୟ କରୁଛନ୍ତି, ଭଗବାନ ସମସ୍ତ ଆମେ ଚୋରି କାହିଁ କରୁଛେ ନା, ଆମର ଯେହେତୁ ଆମର ଧନ ନାହିଁ ଆମେ ସେଥିପାଇଁ ଚୋରି କରୁଛେ, କିନ୍ତୁ ଭଗବାନ ସମସ୍ତ ଧନ ଅଛି, କିନ୍ତୁ ଧନ ଥିଲେ ମଧ୍ୟ ସେ ଚୋରି କରୁଛନ୍ତି, ଇଏ ଗୋଟେ ଐଶ୍ୱର୍ଯ୍ୟ ତ୍ୟାଗ କରୁଛନ୍ତି। ଏବଂ ଭଗବାନ ମହାକାଳ ଜମାଦି ଭୟଦ୍ୟପି ଭୟାତ୍ ପଳାୟନାଭ୍ୟାମ, ଭଗବାନଙ୍କୁ ସମସ୍ତେ ଭୟ କରୁଛନ୍ତି, ଏମିତିକି ମହାକାଳ ମଧ୍ୟ ଭୟ କରୁଛନ୍ତି, ବା ସାକ୍ଷାତ ମୃତ୍ୟୁ ମଧ୍ୟ ଭଗବାନଙ୍କୁ ଭୟ କରୁଛନ୍ତି, କିନ୍ତୁ ସମସ୍ତେ ଭଗବାନ ଭୟ କରୁଥିଲେ ମଧ୍ୟ ଭଗବାନ କାହାକୁ ଭୟ କରୁଛନ୍ତି ନା, ମାତା ଯଶୋଦାଙ୍କ ପାଖରୁ ସେ ଭୟରେ ପଳାୟମାନ ହେଉଛନ୍ତି, ଭୟ କରି ପଳାଇ ଯାଉଛନ୍ତି, ଏ ଗୋଟେ ଐଶ୍ୱର୍ଯ୍ୟ ଭଗବାନ ତ୍ୟାଗ କରିଛନ୍ତି। ଏବଂ ଆଉ ଗୋଟେ ହେଉଛି ଯେ ମନଗ୍ର ଜାଣିତ୍ୱ କି ମାତ୍ରା ବଳାତ୍ ଗ୍ରହଣୀନ, ଭଗବାନଙ୍କର ଗତି ଏତେ ଦ୍ରୁତ ଗତି ଯେ କେହି ତାଙ୍କୁ ଧରିବା, ଆମେ ମନରେ ମଧ୍ୟ ଭଗବାନଙ୍କୁ ଧରିପାରିବା ନାହିଁ, ସେଥିପାଇଁ ମନର ଉର୍ଦ୍ଧ୍ୱରେ ଅଛି ଭଗବାନ, କିନ୍ତୁ ଭଗବାନ ଏତେ ଦ୍ରୁତ ଗତି ଥିଲେ ମଧ୍ୟ ମାତା ଯଶୋଦାଙ୍କର ଦ୍ୱାରା ସେ ଧରା ପଡ଼ିଯାଇଛନ୍ତି, ଇଏ ଗୋଟିଏ ଐଶ୍ୱର୍ଯ୍ୟ। ଏବଂ ଭଗବାନ ଆନନ୍ଦମୟ ହେଲେ ମଧ୍ୟ ସେ ଦୁଃଖରେ ରୋଦନ କରୁଛନ୍ତି, ଏବଂ ଭଗବାନ ସର୍ବବ୍ୟାପକତ ହେଲେ ମଧ୍ୟ ସେ ବନ୍ଧନରେ ପଡ଼ିଛନ୍ତି, ତେଣୁ ଏହିସବୁ ବିଭିନ୍ନ ଐଶ୍ୱର୍ଯ୍ୟ ଆମର ସବୁ ରହିଛି, ଏହିସବୁ ଏଇ ଦାମୋଦର ମାସରେ ଭଗବାନ ତାଙ୍କର ଏହିସବୁ ଐଶ୍ୱର୍ଯ୍ୟ ପ୍ରଦର୍ଶନ କରିଛନ୍ତି, ତେଣୁକରି ଆମେ ଏହି ଦାମୋଦର ମାସକୁ ଆମେ ଏଇ ଦୀପଦାନ କରିକି ଭଗବାନଙ୍କର ଆରାଧନା କରୁଛୁ। जय श्रीमद् भगवद गीता की, जय श्री गोपाल महाराज की, जय श्री गुरुदेव की, अनंत कोटि वैष्णव की, दाई गोत्र की।